శ్రీమద్భాగవతం ప్రథమ స్కంద పంచమాధ్యాయ శ్లోకం 19. నవై జనో జాతో కథంచన వ్రజేన్ నవై జనో జాతో కథంచన వ్రజేన్ ముకుందస్య బ్యాన్యా బదంగ సంస్కృతి స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవైజనో జాతు కథంచన వ్రజేన్ ముకుంద సేవి అన్యా బదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చే నరసగృహోజనః నవైజనో జాతు కథంచన వ్రజేన్ ముకుందస్యాన్యా బదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవైజన జాతు కథంచన వ్రజేన్ ముకుందస్యాన్యపదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవైజన జాతు కథంచన వ్రజేన్ ముకుందస్యాన్యా బదంగ సంస్కృతిం ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవైజన జాతు కథంచన వ్రజేన్ ముకుందస్యాన్యా బదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవీజనో జాతు కథంచన వ్రజేన్ ముకుందస్యాన్ పదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవీజనో జాతు కథంచన వ్రజేన్ ముకుందస్యాన్యపదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః నవైజనో జాతు కథంచన వ్రజేన్ ముకుందస్యాన్యా బదంగ సంస్కృతిం స్మరణ్ ముకుందాంగ్రీ ఉపగుహనం పునః విహాతుమిచ్చేన్న రసగృహోజనః अभिजनो जातु कथंचना व्रजेन मुकुंदस्य अभियान्यवदंग संस्कृतिम् स्मरन् मुकुन्दाङ्घ्री उपगुहनं पुनः विहातमिच्छेन रसग्रहो जनः नवीजनो जातु कथञ्चना व्रजेन् मुकुन्दस्य अभियान्यवदंग संस्कृतिम् स्मरन् मुकुन्दाङ्घ्री उपगुहनं पुनः विहातमिच्छेन रसग्रहो जनः शब्दानुवाद न केवे नुहे वै निश्चिंत भावे जन व्यक्ति जातु कौन से समय रे कथंचन कौन से प्रकार आव्रजेन अनुगम करे नहीं मुकुंद सेवी भगवान के भक्त अन्यवत अन्यमान परि अंग हे मोर प्रिय संस्कृतिम भौतिक स्थिति स्मरण स्मरण करी मुकुंदांग्री भगवान पाद पद्म उपगुहनं आलिंगन करी पुनः पूर्णि विहातुम त्याग करिवा को इच्छा करिव इच्छेद इच्छा करिव न केवे नुहे ओ रसग्रह रसग्राही जन व्यक्ति प्रकरण वा हे मोर प्रिय व्यासदेव यद्यो कृष्ण भक्त कौन से कारणवशत बेले बेले अधोपतित हुए तथापि एक निश्चिंत जैसे अन्यमान परि अर्थात सकाम कर्मी आदि परि भौतिक स्थिति लाभ करे नहीं कारण जो व्यक्ति थरे भगवान पाद पद्म रस आस्वादन करिपारिछि से आउ किछि करिपारिबो नहीं से बारंबार केवल से ही भाव व रस स्वादन को स्मरण करिबा हरे कृष्ण अवस्था भक्त सदन बंधु मातृबंधु आपण मानक आम भागवत कथ को स्वागत जना दौर आम कथा धारावाहिक भाव चलती हूँ भागवत प्रकाश किभ भागवत प्रकाश हेले ए कथा भागवत प्रथम स्कंद पंचम अध्याय आम आरंभ करे तेणु गत काली आम आलोचना करते किभ भाव जड़े जदि पतन हो गला ये भक्ति मार्ग को आसिक जन पतन हो गला तार असुविधा हम ना यही भाव जो व्यासदेव मनर भावनाटा को दूर करी नारद मुनि कही जो मैंने ये भाग को आसक को आसकर पतन हेले किसी असुविधा ना पूर्व श्लोक में आलोचना कर 70 नंबर श्लोक जे त्यक्त्वा स्वधर्मं चरणाम्बुजं हरे भजन अपक्वतो पते तथो यदि यत्र को वाह अभद्र अभुदम सिकिं को वाथ आत्मभजता सुधर्मत जणि मार्ग आसिकी तांकर जदि पतन हो गला कौन से कारण ताहले किसी असुविधा ना अन्य पक्षरे जे भक्ति को आसुना अन्य तथागत धर्म को आचरण करछंती बहुत कड़ाकड़ी भाव आचरण करछंती किंतु तार किसी मूल्य ना से श्लोकटी कही आउ थे से वर्णना केमी किसी असुविधा ना आम सिपा सुदर्शन कौन टीका जद उक्त जत्र को बा अभद्र अमुद तद उपादयती या पूर्व 70 नंबर श्लोक कह जाता जदि जन पतन हो गला तार कौन असुविधा अच्छी केमी असुविधा ना जन जब चिंता कर तार उत्तर उचित ये श्लोक कह ना भी जनो जातो कथंचना ब्रजेन निश्चिंत भाव ए कौन सन्देह ना जो मैंने कौन सी समय रे तांकर मुकुंद सेवी हे अंग नारद मुनि व्यासदेव को अंग बोली संबोधन कर अंग कहले आम शरीर अंग जमी आम प्रिय से भाव व्यासदेव नारद मुनि अत्यंत प्रिय अंग बोली संबोधन कर विभिन्न स्थान में आम देखुचे ये संबोधन रही अंग संबोधन रही तेणु ये जो जन भगवान कथा कौन माने से बहुत आनंद अतिशय रोचु जहाँ को सी कौन सी से बहुत आनंद लगे तेणु अंग बोली संबोधन करे अंग मुकुंद से भी जन जो मानी मुकुंद भगवान गोटे नाम हूँ मुकुंद ମୁକୁନ୍ଦର ଅନେକ ଅର୍ଥ ରହିଛି। ବିଶେଷ ଭାବରେ ଆଚାର୍ଯ୍ୟମାନେ କହନ୍ତି ମୁ କହିଲେ ମୁକ୍ତିକୁ ଯେ କୁ କହିଲେ କୁଶ୍ଚିତ କରିଦିଅନ୍ତି, ଅର୍ଥାତ୍ ଯେଉଁମାନେ ଭକ୍ତି ପ୍ରଦାନ କରନ୍ତି, ମୁକୁନ୍ଦର ଅର୍ଥ ହେଉଛି ଏଇଟା ମୁକୁନ୍ଦ। ତେଣୁ ସେଇ ମୁକୁନ୍ଦଙ୍କର ସେବି, ଯେଉଁମାନେ ମୁକୁନ୍ଦଙ୍କର ସେବା କରୁଛନ୍ତି ସେହି ବ୍ୟକ୍ତିମାନଙ୍କର ମୁକୁନ୍ଦ ସେବି ଜନ ଯାହାତୁ କଥଞ୍ଚନ ଅନ୍ୟବତ୍, ସେ କେବେ ହେଲେ ଅନ୍ୟ ଯେଉଁମାନେ ଭଗବାନ ମୁକୁନ୍ଦଙ୍କର ଭଜନ କରୁନାହାନ୍ତି ଅନ୍ୟବତ୍ ସଂସ୍କୃତି ନ ବ୍ରଜେ। ସଂସ୍କୃତି କହିଲେ ଏଇ ଜନ୍ମ ମୃତ୍ୟୁ ଚକ୍ରରେ ସେମାନେ ଘୁରି ବୁଲିବେ ନାହିଁ, କାହିଁକି ନା ମୁକୁନ୍ଦାଙ୍ଗ୍ରି ଉପଗୁହନମ ପୁନଃ ସ୍ମରଣ, ଯେ ଭଗବାନ ପାଦପଦ୍ମକୁ ଆଲିଙ୍ଗନ କରିଛନ୍ତି, ଉପଗୁହନମ କହିଲେ ଆଲିଙ୍ଗନ କରିଛନ୍ତି ଭଗବାନ ପାଦପଦ୍ମକୁ, ଭଗବାନ ସେବା କରୁଛନ୍ତି ମାନେ ଭଗବାନ ପାଦପଦ୍ମର ଆଶ୍ରୟ ସେମାନେ ନେଇଛନ୍ତି। ଉପଗୁହନ ଶବ୍ଦରେ ଆଲିଙ୍ଗନ, ଆଲିଙ୍ଗନ କରୁଛନ୍ତି ଭଗବାନଙ୍କର ପାଦପଦ୍ମକୁ, ଛାଡ଼ିବେ ନାହିଁ ସେମାନେ ପାଦପଦ୍ମକୁ। ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କର ମୁକୁନ୍ଦାଙ୍ଗ୍ରି ଉପଗୁହନ ପୁନଃ ସ୍ମରଣ, ସବୁବେଳେ ସ୍ମରଣ ଆସିବ, ଭଗବାନ ତାଙ୍କୁ ସ୍ମରଣ ପ୍ରଦାନ କରିବେ, ଭଗବାନଙ୍କଠାରୁ ସ୍ମରଣ ଆସୁଛି। 15 ଅଧ୍ୟାୟ ଭଗବତ ଗୀତାରେ 15 ନମ୍ବର ଶ୍ଳୋକରେ ଭଗବାନ କହିଛନ୍ତି ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନଙ୍କଠାରୁ ସ୍ମୃତି ଆସୁଛି। ଆମେ ବିଭିନ୍ନ ସମୟରେ ଦେଖୁଛେ ବିଭିନ୍ନ ପ୍ରକାର କ'ଣ ସ୍ୱପ୍ନ ଦେଖୁଛେ, ଏ ସ୍ୱପ୍ନ ବିଷୟରେ ନାରଦ ମୁନି ପ୍ରାଚୀନ ବରିଙ୍କୁ ଭାଗବତ 4:29 ବର୍ଣ୍ଣନା କରିଛନ୍ତି ସ୍ୱପ୍ନ ବିଷୟରେ। ସ୍ୱପ୍ନ ଆମେ କ'ଣ ଦେଖିଲେ ତାର କ'ଣ ତାର ଅର୍ଥ କ'ଣ ଆମେ ସେଇଟା ଜାଣିନାହିଁ, ଏ ମନରେ ହେଉଛି ଏଇଟା, ଏଇଟା ସୂକ୍ଷ୍ମ ଶରୀରରେ ହେଉଛି, କିନ୍ତୁ ତଥାପି ନାରଦ ମୁନି ସେ ସ୍ୱପ୍ନ ବିଷୟରେ କିଛି ତଥ୍ୟ ପ୍ରଦାନ କରିଛନ୍ତି। ସେ କହୁଛନ୍ତି ଆମେ ଯେଉଁ ସ୍ୱପ୍ନ ଦେଖୁଛେ ନିଶ୍ଚିନ୍ତ ଭାବରେ ଆମର ସେ ଅନୁଭୂତି ରହିଛି, ନହେଲେ କେମିତି ଆମେ ସ୍ୱପ୍ନ ଦେଖିଲେ? ଆମେ କେଉଁ ଅନାଦି କାଳରୁ କେଉଁଠି କେଉଁଠି ଘୁରି ବୁଲୁଛେ, ସବୁ ବିଭିନ୍ନ ବ୍ରହ୍ମାଣ୍ଡରେ ଘୁରି ବୁଲୁଛେ, ତେଣୁ ଅନାଦି କାଳର ସବୁ ରହିଛି ଅନୁଭବ ରହିଛି ଆମର, ସେ ବିଷୟରେ ଜ୍ଞାନ ରହିଛି, ଆମେ ଭୁଲି ଯାଇଛେ। କିନ୍ତୁ ଆମେ ଯେଉଁ ସ୍ୱପ୍ନ ଦେଖୁଛେ ମନରେ ସେସବୁ ଜିନିଷ ଆସୁଛି, କୋଟି କୋଟି ବର୍ଷ ତଳର କଥା କ'ଣ ହେଇଥିଲା କ'ଣ ନାହିଁ ସବୁ ସେସବୁ ଆସିଯାଉଛି। ଏବଂ ନାରଦ ମୁନି କହୁଛନ୍ତି ନିଶ୍ଚିନ୍ତ ଭାବରେ ଆମର ଏ ପୂର୍ବ ରହିଛି ଅନୁଭୂତି ରହିଛି, ସେଟାକୁ ଆମେ ସ୍ୱପ୍ନରେ ଦେଖୁଛେ। ଏହିଭଳି ଭାବରେ ସ୍ୱପ୍ନ ପ୍ରାଚୀନ ବରିଙ୍କୁ ସବୁ କଥା କହୁଛନ୍ତି। ତେଣୁ ଆମେ ଯେଉଁ ସ୍ୱପ୍ନ ଦେଖୁଛେ ଆମେ ବୁଝିପାରିବାନି, ଏସବୁ କ'ଣ ଜିନିଷ କ'ଣ ଘଟଣା ଆମେ ଜାଣିପାରିବା ନାହିଁ, କେଉଁ ବ୍ରହ୍ମାଣ୍ଡରେ କ'ଣ ସବୁ ରହିଛି, ଆମେ କେଉଁ ବ୍ରହ୍ମାଣ୍ଡରେ ରହିଥିଲେ, ସେଇ ବ୍ରହ୍ମାଣ୍ଡରେ କେଉଁ କେତେ ଜନ୍ମ ତଳେ ରହିଥିଲେ, ସେ ଯେଉଁ ଆମର ମନେ ରହିଛି, ମନ ଏଭଳି ରହିଛି ସବୁକିଛି ମନ ରଖିପାରିବା, ଆମେ କୋଟି କୋଟି ବର୍ଷ ତଳର କଥା ମଧ୍ୟ ମନେ ରଖିପାରିବା, ଭଗବାନଙ୍କର ଏଭଳି ଶକ୍ତି ଦେଇଛନ୍ତି, ଭଗବାନ ପାଖରେ ସବୁ ଶକ୍ତି ରହିଛି। ଭଗବତ ଗୀତାରେ ଭଗବାନ କହିଲେ ନା ଇମଂ ବିବସତ ଯୋଗଂ ପ୍ରୋକ୍ତବାନ ହମ ଅଭ୍ୟମ ବିବସ୍ୱାନ ମନେ ବି ପ୍ରାହ ମନୁ ରିକ୍ଷା ପ୍ରଭି। ଭଗବତ ଗୀତା 4 ଅଧ୍ୟାୟରେ ଭଗବାନ କହିଲେ ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଥମେ ଦେଇଥିଲେ ବିବସ୍ୱାନଙ୍କୁ ଦେଇଥିଲେ। ପ୍ରଭୁପାଦ ମହାରାଜ ତାଙ୍କର ଭାଷ୍ୟରେ କହୁଛନ୍ତି 12,40,000 ବର୍ଷ ପୂର୍ବେ ଏ ଜ୍ଞାନ ଦେଇଥିଲେ, କୋଟି କୋଟି ବର୍ଷ ତଳର କଥା। ତେଣୁ ଅର୍ଜୁନ ପଚାରୁଛନ୍ତି ପ୍ରଭୁ ଆପଣ ତ ଏବେ ଆପଣଙ୍କର ଏବେ ଜନ୍ମ ହେଲା, ବିବସତ ବୈବସ୍ୱାନ ସେ ତ ବହୁତ ବର୍ଷ ତଳର ବ୍ୟକ୍ତି, ଆଉ କେମିତି ତାଙ୍କୁ ଜ୍ଞାନ ଦେଲେ? ଅପରଂ ଭବତ ଜନ୍ମ ପରଂ ଜନ୍ମ ବିବସତ, କେମିତି ମୁଁ ଜାଣିବି? କଥଂ ଏତଦ୍ ବିଜାନିଆ ତୁ ମା ଆଦୌ ପ୍ରତଭାନ ଇତି, ଆପଣ ଆଗରୁ କହିଥିଲେ ବୋଲି ମୁଁ କେମିତି ଜାଣିବି? ଅର୍ଜୁନ ଯେ ଜାଣିନାହାନ୍ତି ତା ନୁହଁ, କିନ୍ତୁ ମାନବ ସମାଜ ପାଇଁ ଏ ପ୍ରଶ୍ନଟି ପଚାରିଥିଲେ। ସେହି ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ ବହୁନି ମେ ବ୍ୟତୀତ ଜନ୍ମାନି ତ ବଚ୍ଚା ଅର୍ଜୁନ, ଅନେକ ଜନ୍ମ ଆମେ ବିତେଇ ଦେଇଛେ ତମ ସହିତ, ତମେ ମଧ୍ୟ ମୁଁ ଅନେକ ଜନ୍ମ ବିତେଇଛ, କିନ୍ତୁ ତା ନହଂ ବେଦ ସର୍ବାଣୀ ନ ତମ ବେତ ପରନ୍ତବ, ସେସବୁକୁ ମୁଁ ଜାଣିଛି କିନ୍ତୁ ତମେ ଜାଣିନାହ। ଭଗବାନ ଯଦି ମନେ ପକେଇବେ, ଯେମିତି ଯେଉଁ ରହିଛନ୍ତି ଗାନ୍ଧାରୀ, ଗାନ୍ଧାରୀଙ୍କର 100 ଜନ୍ମ ତଳ କଥା ମନେ ପକେଇଥିଲେ ଭଗବାନ, 100 ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ, ରାଜକୁମାରୀ ଥିଲାବେଳେ ସେ ଯେତେବେଳେ ସ୍ନାନ କରିବା ପାଇଁ ଯାଇଥିଲେ ସେ ପୁଷ୍କରିଣୀରେ ଗୋଟେ କଇଁଚି ଅଣ୍ଡା ଦେଇଥିଲା, ସେ ଅଣ୍ଡାକୁ ଦଳି ଦେଇଥିଲେ, ତାର 100ଟି ପୁତ୍ର ଥିଲେ ସେଥିରେ, ସେ କଇଁଚି ଅଭିଶାପ ଦେଇଥିଲା ତମେ ଯେମିତି ମୋ ସାମ୍ନାରେ ମୋର ପୁତ୍ର ସନ୍ତାନମାନଙ୍କୁ ହତ୍ୟା କଲ, ତମର ସାମ୍ନାରେ ତମ ପୁତ୍ରମାନେ ମୃତ୍ୟୁବରଣ କରିବେ। 100 ଜନ୍ମ ତଳର କଥା ଭଗବାନ ମନେ ପକେଇଦେଲେ, ଗାନ୍ଧାରୀ ଏକଥା କହୁଥିଲେ ଭଗବାନଙ୍କୁ। ସେ ଜଣେ ସତୀନାରୀ ଥିଲେ, ତେଣୁ ତାଙ୍କର ସାତ ଜନ୍ମ କଥା ମନେ ଥିଲା। କହିଲେ ମୁଁ କୌଣସି ପାପ କାର୍ଯ୍ୟ କରିନଥିଲି, କାହିଁକି ଏଭଳି ହେଲା, ମୋର ସାମ୍ନାରେ ମୋର ପୁତ୍ରମାନେ କାହିଁକି ମୃତ୍ୟୁବରଣ କଲେ। ତେଣୁ ଭଗବାନ ଶହେ ଜନ୍ମ ତଳର କଥା ମନେ ପକାଇଦେଲେ। ତେଣୁ କୋଟି କୋଟି ଜନ୍ମ ତଳେ ଆମେ କ'ଣ ଥିଲେ ଆମେ ସବୁ ଭଗବାନ ଯଦି ଦେବେ ସ୍ମୃତି ଦେବେ ଆମେ ସବୁ ମନେ ପକାଇପାରିବା। ଏଭଳି ରହିଛି କଥା। ତେଣୁ ଆମର ଯେତିକି କାପାସିଟି ରହିଛି ସେତିକି ଭଗବାନ ଦେବେ, ଅଧିକା ଦେବେ ନାହିଁ, କିନ୍ତୁ ଭଗବାନଙ୍କ କାପାସିଟି ଅନଲିମିଟେଡ଼ କାପାସିଟି ରହିଛି, ସବୁ କଥା କହିପାରିବେ। କୋଟି କୋଟି ବର୍ଷ ତଳେ ବେଦାହମ ସମ୍ବେଦିତାନି ବର୍ତ୍ତମାନ ଆଣିଛ ଅର୍ଜୁନ ଭବିଷ୍ୟ ଆଣିଛ ଭୂତାନି ମାଙ୍କୁ ବେଦନ କଷ୍ଟନ ଭଗବତ ଭଗ ସବୁକିଛି ଜାଣନ୍ତି, ଆମର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଭଗବାନ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ଏଇ ଯେଉଁ ରହିଛି, ଯେଉଁମାନେ ମୁକୁନ୍ଦ ସେବୀ ଭଗବାନ ପାଦପଦ୍ମକୁ ଆରାଧନା କରୁଛନ୍ତି, ପାଦପଦ୍ମକୁ ଆଲିଙ୍ଗନ କରିଛନ୍ତି, ଉପଗୁହନ ମୁକୁନ୍ଦ ମୁକୁନ୍ଦାଙ୍ଘ୍ରି ଉପଗୁହନ ପୁନଃ ଭଗବାନ ପାଦପଦ୍ମରେ ପଦୁ ଗଳୁଛି ମକରନ୍ଦ, ଅମୃତ ରହିଛି ଭଗବାନ ପାଦପଦ୍ମରେ, ଭଗବାନ କଥାରେ ମଧ୍ୟ ଅମୃତ ରହିଛି, ପାଦପଦ୍ମରେ ମଧ୍ୟ ସେଇଭଳି ଭାବରେ ଅମୃତ। ଯେଉଁମାନେ ଥରେ ଆସ୍ୱାଦନ କରିଛନ୍ତି ସେ କେବେ ଭୁଲିପାରିବେ ନାହିଁ, ତାଙ୍କର ପତନ ହେଇଗଲେ ମଧ୍ୟ ସେ ଭୁଲିପାରିବେ ନାହିଁ। ସାଧାରଣ ବ୍ୟକ୍ତିମାନଙ୍କ ଭଳି ଭୌତିକ ଜଗତରେ ସେମାନେ ଘୁରି ବୁଲୁଛନ୍ତି, ବହୁ ଅନାଦି କାଳରୁ ଘୁରି ବୁଲୁଛନ୍ତି, କିନ୍ତୁ ଜଣେ ଯଦି ଭଗବାନଙ୍କ ଭାବରେ ଷଷ୍ଠ ଅଧ୍ୟାୟରେ ଭଗବତ ଗୀତାରେ ମଧ୍ୟ ଆମେ ଗତକାଲି କହିଥିଲେ, ଭଗବାନ କହିଲେ ଯେଉଁମାନେ ଏ ଧାରକୁ ଆସିଛନ୍ତି ସେମାନଙ୍କର କେବେ ହେଲେ ଅକଲ୍ୟାଣ ହେବ ନାହିଁ, ଏ କଲ୍ୟାଣଙ୍କର ମାର୍ଗ ନହି କଲ୍ୟାଣ କୃତ୍କି ଦୁର୍ଗତି ତାହା ଗଛନ୍ତି, ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, କାରଣ ଆସ୍ୱାଦନ କରିଛନ୍ତି, ଗୋଟେ ଉନ୍ନତ ସ୍ୱାଦ ସେମାନେ ଆସ୍ୱାଦନ କରିଛନ୍ତି ଭଗବାନ ସେବାରେ, ଆଉ କେଉଁଠି ଯାଇ ସ୍ୱାଦ ନାହିଁ। ଭଗବାନ ପାଦପଦ୍ମରେ ଯେଉଁ ସ୍ୱାଦ ରହିଛି, ମଧୁ ରହିଛି, ସେ ମଧୁକୁ ଆସ୍ୱାଦନ କରୁଛନ୍ତି, ଉପଗୁହନ ପୁଣ୍ୟମ ଉପଗୁହନମ, ତେଣୁ ଆଲିଙ୍ଗନ କରିଛନ୍ତି ଭଗବାନ ପାଦପଦ୍ମକୁ, ସେ କେବେ ହେଲେ ତାକୁ ଛାଡ଼ିପାରିବେ ନାହିଁ, ପତନ ହେଲେ ମଧ୍ୟ ପୁଣି ସେ ଆସିବେ ଧାରାକୁ। ଉପଗୁହନମ ପୁନଃ ସ୍ମରଣ, କାରଣ ଭଗବାନ ତାକୁ ଦେବେ ସ୍ମରଣ କରେଇବେ। ଏହି ପ୍ରସଙ୍ଗରେ ଗୋଟେ କଥା ଅଛେ, ଜଣେ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କଥାଟି କହନ୍ତି, କଥା ଉପଦେଶ ଗୋଟେ ଦେଇଛନ୍ତି, ସେ ଉପାଖ୍ୟା କଥା ସବୁ କଥା ମାଧ୍ୟମରେ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଜଣେ ବ୍ୟକ୍ତି ଧନୀ ବ୍ୟକ୍ତି, ତାଙ୍କର ଜଣେ ସେବକ ଥିଲେ, ସେ ସେବକକୁ ଠିକ ଭାବରେ ସେ ମାନେ ବ୍ୟବହାର କରୁନାହାନ୍ତି, ସବୁ ଯିଏ ଯେତେବେଳେ ଜଣେ ଆସନ୍ତି ସେବକ ସେ ପଳେଇ ଯାଆନ୍ତି। ଏଇଭଳି ଭାବରେ ତାଙ୍କୁ ଜଣେ ଉପଦେଶ ଦେଲେ, ଆପଣ ତାଙ୍କୁ ବହୁତ ସୁନ୍ଦର ଖାଦ୍ୟ ପ୍ରଦାନ କରିବେ, ଯେମିତି ଆମର ଗୁଆ ଘିଅ, ଗୁଆ ଘିଅରେ ସବୁ ରୋଷେଇ କରିବେ, ସେ ବହୁତ ସରୁ ଚାଉଳ ଇତ୍ୟାଦି ସବୁ ସୁସ୍ୱାଦୁ ଖାଦ୍ୟ ସବୁ ପ୍ରଦାନ କରିବେ। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ଦେଲେ, ସେ ବ୍ୟକ୍ତି ଆଉ ଯେ ସେବକ ଆସିଲେ, ସେ ଯେଉଁ ଖାଦ୍ୟ ଖାଇଲେ, ଏଇ ବ୍ୟକ୍ତିଙ୍କର ଭଲ ବ୍ୟବହାର ନାହିଁ, ମାଲିକର ଭଲ ବ୍ୟବହାର ନାହିଁ, ସେଥିପାଇଁ ସେ ପଳେଇ ଯାଉଥିଲେ, କିନ୍ତୁ ଯେଉଁ ଖାଦ୍ୟଟା ଖାଇଛନ୍ତି ଟେଷ୍ଟ ପାଇଛନ୍ତି ସେ ଆଉ ଭୁଲିପାରିବେ ନାହିଁ। ତେଣୁ ବ୍ୟବହାରରେ କ'ଣ ଅତିଷ୍ଠ ହେଇକି ସେ ପଳେଇଗଲେ ମଧ୍ୟ ସେ ଭୁଲିପାରନ୍ତି ନାହିଁ ସେ ଯେଉଁ ଖାଦ୍ୟକୁ, ତେଣୁ ସେ ପୁଣି ଆସନ୍ତି। ସେଇଭଳି ଭାବରେ ଆମେ ଇସ୍କନ ମଧ୍ୟ ସେଇଭଳି ଭାବରେ ଇସ୍କନରେ ଯେଉଁ ସେମାନେ ଯେଉଁମାନେ ସେବା କରୁଛନ୍ତି, ଥରେ ଆସିଛନ୍ତି ଇସ୍କନରେ ସବୁ ପ୍ରସାଦ ସବୁକିଛି ମଧୁର, ଭଗବାନ ସେବା ମଧୁର, ଭଗବାନ ପ୍ରସାଦ ମଧୁର, ସବୁକିଛି ମଧୁର ଏଠି। ତେଣୁ ଯିଏ ଥରେ ଆସ୍ୱାଦନ କରିଛି ସେ କେବେ ହେଲେ ଭୁଲିପାରିବ ନାହିଁ, ତାହାର ପତନ ହେଇଗଲେ ମଧ୍ୟ ପୁଣି ସେ ଧାରାକୁ ଆସିବ, ଏ କଥା ନାରଦମୁନି କହୁଛନ୍ତି। ଉପଗୁହନ ପୁନଃ ସ୍ମରଣ, ସେ ସ୍ମରଣ କରିବେ। ତେଣୁ ବିହାତୁ ନ ଇଚ୍ଛେ, ସେ ଯେଉଁ ରସ ରହିଛି ସେ ରସ ଆଉ କେଉଁଠି ସେମାନେ ପାଇବେ ନାହିଁ, ଭଗବାନ ପାଦପଦ୍ମରେ ଯେଉଁ ରସ ରହିଛି ଆଉ କେଉଁଠି ସେ ରସ ନାହିଁ, ତେଣୁ ସେ ଆଉ କୌଣସି ଆଉ କେଉଁଠି ରହିପାରିବେ ନାହିଁ, ତାଙ୍କୁ ଭଲ ଲାଗିବ ନାହିଁ। ଯତ ରସଗ୍ରହ, ରସକୁ ଗ୍ରହଣ କରିଛନ୍ତି, ରସ ଭଗବାନ ପାଦପଦ୍ମରେ ସେ ରସ ରହିଛି, ମଧୁର ରସ ରହିଛି, ଥରେ ଯିଏ ସେ ରସକୁ ଚାକିଛି ସେ କେବେ ଭୁଲିପାରିବ ନାହିଁ, ଗୋଟିଏ ଥର ଆସିବାର ଅଛି। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଦ୍ୱିତୀୟ ଅଧ୍ୟାୟରେ, ଅଳ୍ପ କିଛି ଯଦି କରୁଛନ୍ତି ମଧ୍ୟ, ନେହା ବିକ୍ରମ ନାଶସ୍ତି ପ୍ରତ୍ୟବାୟ ନବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟା, ଆଜି ଜଣେ ଅଳ୍ପ କିଛି କରିଛି ମଧ୍ୟ ସେ ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ଏହି ପ୍ରସଙ୍ଗରେ ଅଜାମିଳର ଉପାଖ୍ୟାନ ଦିଆଯାଏ, ଅଜାମିଳ ଭଗବାନଙ୍କ ସେବା କରିଥିଲା, ତାର ପତନ ହେଇଗଲେ ମଧ୍ୟ ସେ ପୁଣି ସେଇଟା ଭଗବାନ ସ୍ମରଣ କରେଇଦେଲେ, ଠିକ୍ ସମୟରେ ମୃତ୍ୟୁ ସମୟରେ ଭଗବାନ ଭଗବାନ ନାମ ତାଙ୍କ ନାମକୁ ଉଚ୍ଚାରଣ କଲେ, ନାରାୟଣ ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲେ, କିନ୍ତୁ ସେ ଭଗବତ ଧାମକୁ ଗଲେ। ଏଭଳି ଭାବରେ କଥା ରହିଛି। ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ସେ ଯେଉଁ ପୂର୍ବରୁ କହିଥିଲେ ଜଣଙ୍କର ପତନ ହେଇଗଲେ ମଧ୍ୟ କିଛି ଅସୁବିଧା ନାହିଁ, ସେଇଟାକୁ ଏ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି। ଥରେ ଯିଏ ଏ ରାତ୍ର ଏ ପଥକୁ ଆସିଛନ୍ତି ସେ କେବେ ହେଲେ ଏହାର ରସକୁ ଯିଏ ଆସ୍ୱାଦନ କରିଛନ୍ତି ସେ କେବେ ହେଲେ ଭୁଲିପାରିବେ ନାହିଁ। ତେଣୁ ଏ ଶ୍ଳୋକଟି କୁହାଯାଇଛି। ପ୍ରଭୁପାଦ ମହାରାଜ ବହୁତ ବଡ଼ ଭାବାର୍ଥ ଦେଇଛନ୍ତି। ତେଣୁ ଆମେ ସଂକ୍ଷେପରେ କହିବା ଯେ ଏଇ ଭଗବତ ଭକ୍ତ ସ୍ୱତଃ ଭୌତିକ ମୋହନୀୟ ସ୍ଥିତିରେ ବୀତଶ୍ରଦ ହୋଇଉଠେ, କାରଣ ସେ ରସଗ୍ରହ ଅଟେ। ଅର୍ଥାତ୍ ସେ ଭଗବାନ ଶ୍ରୀକୃଷ୍ଣଙ୍କର ପଦାରବିନ୍ଦର ମଧୁରତା ଆସ୍ୱାଦନ କରିଛି। ସକାମକର୍ମୀଙ୍କର ଅସତ୍ସଙ୍ଗ ଯୋଗୁଁ ଅନେକ ଭକ୍ତଙ୍କର ପତନ ହୋଇଥିବାର ଉଦାହରଣ ଅଛି। କାରଣ ସକାମକର୍ମୀଗଣ ବରାବର କ'ଣ ପତନ ଉନ୍ମୁଖୀ ଅଟନ୍ତି। ଯଦିଓ ଭକ୍ତର ବେଳେବେଳେ ପତନ ହୁଏ, ତଥାପି ଏକ ପତିତ କର୍ମୀ ଭଳି ତାଙ୍କ ବିଚାର କରିବା ଠିକ୍ ନୁହେଁ। ଆମେ ବହୁତ ଦେଖୁଛେ ଯେମିତି ଭରତ ମହାରାଜ, ଭରତ ମହାରାଜଙ୍କ ମଧ୍ୟ ପତନ ହୋଇଯାଇଥିଲା, କିନ୍ତୁ ଯେଉଁ ତାଙ୍କର ଯେଉଁ ପତନ ହୋଇଛି ଆଚାର୍ଯ୍ୟମାନେ ଟୀକାରେ କହନ୍ତି ଏ ପତନ ହେଲେ ମଧ୍ୟ ତାଙ୍କର ଯେଉଁ ଆସ୍ୱାଦନ କରୁଥିଲେ ରସ ଅଧିକ ଆସ୍ୱାଦନ କଲେ। ଭରତ ମହାରାଜ କେତେ ଉନ୍ନତ ସ୍ତରରେ ଥିଲେ, ଭାବସ୍ତରକୁ ଯାଇଥିଲେ ବୋଲି କୁହାଯାଉଥିଲା, କିନ୍ତୁ ତାଙ୍କର ପତନ ହୋଇଗଲା, ତିନୋଟି ଜନ୍ମ ଲାଗିଲା। ଶ୍ରୀ ଶ୍ରୀ ସୀତାରାମ କହୁନାହାନ୍ତି ତିନୋଟି ଜନ୍ମ ଲାଗିଲା, କିନ୍ତୁ ସିଏ ଯେତେବେଳେ ଭରତ ଥିଲେ, ଭରତ ମହାରାଜ ଥିଲେ, ଯେଉଁ ରସ ଆସ୍ୱାଦନ କରୁଥିଲେ, ତାଙ୍କର ପତନ ହେଲା ପରେ ସେ ଆହୁରି ଅଧିକ ରସ ଆସ୍ୱାଦନ କଲେ। ଜଡ଼ଭରତ ଯେଉଁ ଆସିଲେ ଆହୁରି ଅଧିକ ରସ ଆସ୍ୱାଦନ କଲେ ଏ ପତନରେ ମଧ୍ୟ। ଏଇଭଳି ଭାବରେ ଜଣେ ସେଥିପାଇଁ ଭଗବାନ କହିଲେ ନା ତାଙ୍କର କୌଣସି ନେହା ବିକ୍ରମ ନା ସ୍ୱସ୍ତି ପ୍ରତ୍ୟଭା ନବିଦ୍ୟତେ। ଆମେ ଏଇ ଧାରାରେ କିଛି ସେବା କରୁଛୁ ଭଗବାନଙ୍କର ଅବିକ୍ରମ, ଏଥିରେ କେବେ ନାଶ ହେବ ନାହିଁ ଏବଂ କମିଯିବା କଥା ଆଉ କ'ଣ କହିବା। ପ୍ରତ୍ୟବାୟ ସ୍ୱଳ୍ପମପିୟସ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍, ଅତି ଅଳ୍ପ ଜଣେ କିଛି କରିଛି ମଧ୍ୟ ଏ ଭଗବାନ ଭକ୍ତିରେ ସେ ବହୁତ କିଛି ବଡ଼ ବିପଦରୁ ତାକୁ ରକ୍ଷା କରିବ। ତେଣୁ ତା ଏଇଠି ଆମର ଶ୍ରୀବା ସୁଦର୍ଶ୍ୱାମୀ କଥା କହିଲି, ମୁଁ କହିଦେଲି କ'ଣ ନା ଯଦି ଉକ୍ତମ ଯତ୍ର କୋ ଭା ଅଭଦ୍ର, ଯେଉଁ କହିବା 70 ନମ୍ବର ଶ୍ଳୋକ କୁହାଯାଇଛି ସେଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ 6ଷ୍ଠ ଅଧ୍ୟାୟରେ, ଆମେ ଗତକାଲି ଆଲୋଚନା କରୁଥିଲେ ଯେ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଥିଲେ ଏ ମାର୍ଗକୁ ଆସିକରି ତାଙ୍କର ଯଦି ପତନ ହୋଇଗଲା ତାହେଲେ କ'ଣ ତାଙ୍କର ଅବସ୍ଥା ହେବ, ତିନୋଟି ଶ୍ଳୋକରେ ସେ ପ୍ରଶ୍ନ ପଚାରିଛନ୍ତି, ଭଗବାନ ତାର ସବୁ ଉତ୍ତର ଦେଇଛନ୍ତି। ସେଥିରେ ସେ କଥାଟି କହିଛନ୍ତି, ଯେତେ ଯେ ତତ ହୁଏ ସଂସିଧ କୁରୁନନ୍ଦନ, ସେମାନେ ଉନ୍ନତ ଲୋକରେ ବାସ କରିକରି ପୁଣି ବ୍ରାହ୍ମଣ କୂଳରେ ବା ଧନୀ ପରିବାରରେ, ଆଉ ଯେଉଁମାନେ ଉନ୍ନତ ସ୍ତରରେ ଥାଇକି ତାଙ୍କର ପତନ ହେଇଛି ସେମାନେ ଯୋଗୀମାନଙ୍କର ଗୃହରେ, ଯୋଗୀମାନଙ୍କ ଅଥବା ଯୋଗୀ ନାମ ଏବଂ କୁଳି ଭଗବତୀ ଧୀମତା, ଯୋଗୀମାନଙ୍କ ଗୃହରେ ସେମାନେ ସବୁ ଆସନ୍ତି। ତେଣୁ ସେ ଯେଉଁଠି ତାଙ୍କର ପତନ ହୋଇଯାଇଥିଲା ସେଇଠୁ ପୁଣି ଆରମ୍ଭ କରିବେ, ତାର ଉତ୍ତରରେ ଭଗବାନ 6ଷ୍ଠ ଅଧ୍ୟାୟରେ ସେସବୁ କହିଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଗୋଟେ 41ସ୍କନ୍ଧ 2 ଅଧ୍ୟାୟ 42 ଶ୍ଲୋକରୁ ଉଦ୍ଧାର କରି କହୁଛନ୍ତି, ଭକ୍ତି ଯେଉଁମାନେ କରୁଛନ୍ତି ମାନେ ପରେଶାନୁଭବ, ତିନୋଟି ଜିନିଷ ଏକ ସମୟରେ ହେଉଛି ଭକ୍ତି ଜଣେ କରୁଛନ୍ତି ମାନେ, ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ, ଭକ୍ତି କରୁଛନ୍ତି ମାନେ ଏକ ସମୟରେ ତିନୋଟି ଜିନିଷ ହେଉଛି, କ'ଣ ନା ଭଗବାନ ପ୍ରତି କିଛି ପ୍ରେମ ଭକ୍ତି ହେଉଛି, ପରେଶାନୁଭବ ଭଗବାନଙ୍କର ଅନୁଭବ ଜଣେ ପ୍ରାପ୍ତ ହେଉଛନ୍ତି, ଏବଂ ବିରକ୍ତି ଅନ୍ୟତ୍ର ଚୈତ୍ରିକ ଏକ କାଳ, ଯେଉଁ ଭୌତିକ ଆସକ୍ତିରୁ ସେ ବିରକ୍ତ ହେଉଛି, ଏକ ସମୟରେ ହେଉଛି ତିନୋଟି ଜିନିଷ। କିଭଳି ଭାବରେ ପ୍ରପଦ୍ୟମାନ ସେ ଯଥା ସ୍ମତସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୀଦ ପାଏ ଅନୁଭାସମ, ଯେତେବେଳେ ଜଣେ ଖାଦ୍ୟ ଗ୍ରହଣ କରୁଛି ସେହି ସମୟରେ ପ୍ରତି ଗୁଣ୍ଡାରେ ତିନୋଟି ଜିନିଷ ହେଉଛି, ତାର କ'ଣ କ'ଣ ହେଉଛି ନା ତୁଷ୍ଟି, ତାର ଯେଉଁ ରହିଛି ଖାଦ୍ୟର ଯେଉଁ ସ୍ୱାଦ ରହିଛି ସେ ଅନୁଭବ କରୁଛନ୍ତି ତୁଷ୍ଟି, ଏବଂ ଶରୀରର ପୁଷ୍ଟି ସାଧନ ହେଉଛି ଏବଂ କ୍ଷୁଧା ନିବାରଣ ହେଉଛି। ତିନୋଟି ଜିନିଷ ଏକ ସମୟରେ ହେଉଛି, ସେହିଭଳି ଭାବରେ ଜଣେ ଭକ୍ତି କରୁଛନ୍ତି ମାନେ ତିନୋଟି ଜିନିଷ ହେବ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ବଡ଼ ଭାଷ ଦେଇଛନ୍ତି, ଆମେ ଖାଲି ସଂକ୍ଷେପରେ କହୁଛେ। ଶିବା ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ କହୁଛନ୍ତି ଏକାସ୍କନ୍ଦ ଯେ ଯେଉଁମାନେ ଭକ୍ତି ମାର୍ଗକୁ ଆସିଛନ୍ତି ସେ କେବେ ହେଲେ ସଂସାରରେ ଘୁରି ବୁଲିବେ ନାହିଁ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଆମର ଜୀବ ଗୋସ୍ୱାମୀ କ୍ରମ ସନ୍ଦର୍ଭରେ କହୁଛନ୍ତି ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 53 ଶ୍ଳୋକକୁ ଉଦ୍ଧାର କରି ସେ କହିଛନ୍ତି, ଏ ଶ୍ଳୋକଟି ରହିଛନ୍ତି ଯେ ତ୍ରିଭୁବନ ବିଭବ ହେତବ। ଜଣେ ଭକ୍ତିରେ ଯେଉଁମାନେ ଉନ୍ନତ ସ୍ତରରୁ ଗଲେଣି ସିଏ ହେଉଛନ୍ତି ବୈଷ୍ଣବ ଅଗ୍ରଣ୍ୟ, ଶ୍ରେଷ୍ଠ ଅଗ୍ରଣୀ ଭକ୍ତ କିଏ ନା, ଯେଉଁମାନେ ଯେଉଁମାନଙ୍କୁ କୁହାଯିବ ତ୍ରିଭୁବନର ଯେତେ ଐଶ୍ୱର୍ଯ୍ୟ ରହିଛି ତାଙ୍କୁ ଦିଆଯିବ, ତ୍ରିଭୁବନ ବିଭବ, ତିନି ଭୁବନରେ ତିନି ଲୋକରେ ଯେତେ ଐଶ୍ୱର୍ଯ୍ୟ ରହିଛି ଜଣକୁ ଦିଆଯିବ। ଗୋଟେ କଣ୍ଡିସନ କ'ଣ ନା, ତମେ ଗୋଟିଏ ମୁହୂର୍ତ୍ତ ପାଇଁ ଭଗବାନ ଭୁଲିଯିବ, କିନ୍ତୁ ସେ ସେଥିରେ ରାଜି ହେବେ ନାହିଁ। ଗୋଟିଏ ମୁହୂର୍ତ୍ତ ଭଗବାନ ଭୁଲିଯିବ ଯଦି ଆମେ ତୁମକୁ ସବୁ ଦେବୁ, ସବୁ ତ୍ରିଭୁବନର ବୈଭବ ପ୍ରଦାନ କରିବୁ। ଯିଏ ତାକୁ ରାଜି ହେବେ ନାହିଁ ସିଏ ହେଉଛନ୍ତି ବୈଷ୍ଣବ ଅଗ୍ରଗଣ୍ୟ, ଶ୍ରେଷ୍ଠ ବୈଷ୍ଣବ ସିଏ ହେଉଛନ୍ତି। ଏକାଦଶ ସ୍କନ୍ଧ 11 ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି। ଏକାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏଇଟା ନବଯୋଗେନ୍ଦ୍ର କହିଛନ୍ତି। ସେହିଭଳି ଭାବରେ ଭଗବାନ ମଧ୍ୟ 14 ଅଧ୍ୟାୟରେ ଉଦ୍ଧବଙ୍କୁ କହୁଛନ୍ତି ଏକାଦଶ ସ୍କନ୍ଧରେ ଯେ ଯେଉଁମାନେ ଭକ୍ତି ଆଚରଣ କରୁଛନ୍ତି ସେମାନେ କିଛି ଚାହିଁବେ ନାହିଁ, ଏମିତିକି ନ ପାରମେଷ୍ଟ୍ୟମ୍ ବ୍ରହ୍ମପଦ ମଧ୍ୟ ଚାହିଁବେ ନାହିଁ, ସେହି ଭକ୍ତିର ଏଭଳି ସ୍ତର ରହିଛି। କିନ୍ତୁ ତାଙ୍କର ପତନ ହୋଇଗଲେ ମଧ୍ୟ ସାମାନ୍ୟ ବ୍ୟକ୍ତି ଭଳି ତାଙ୍କର ହେବ ନାହିଁ। ତାହା ପର ଶ୍ଳୋକରେ କହୁଛନ୍ତି 20 ଶ୍ଳୋକରେ, ଇଦଂ ହି ବିଶ୍ୱଂ ଭଗବାନ ବେତରୋ ଯତୋ ଜଗତ ସ୍ଥାନ ନିରୋଧ ସମ୍ଭବା ତଦ୍ଧି ସ୍ୱୟଂ ବେଦ ଭବାଂ ସ୍ଥାପିତେ ପ୍ରାଦେଶ ମାତ୍ରଂ ଭବତଃ ପ୍ରଦର୍ଶିତମ୍। ତେଣୁ ନାରଦ ମୁନି କହୁଛନ୍ତି ପ୍ରାଦେଶ ମାତ୍ରଂ ଭଗବାନ ବିଷୟରେ କ'ଣ କୁହାଯିବ, ଏତେ କହିଲେ ମଧ୍ୟ ଶେଷ ହେବ ନାହିଁ। ପ୍ରାଦେଶ ମାତ୍ରମ୍ ଗୋଟେ ସିଂହାବଲୋକନ ଭଳି କିଛି ସାମାନ୍ୟ କିଛି ବର୍ଣ୍ଣନା କରୁଛନ୍ତି ଭଗବାନ ବିଷୟରେ। ଏମାନେ ସବୁ ଜାଣନ୍ତି, ବ୍ୟାସଦେବ ସବୁ ଜାଣୁଛି କଥା ସେ କହୁଛନ୍ତି ଯେ ଯତ ସେ ଭଗବାନ ଯେ ସେ ଆର ଉତ୍ତର ଓଡ଼ିଆ ହେଉଛି କ'ଣ ନା, ଭଗବାନ ସ୍ୱୟଂ ହିଁ ଏ ବିଶ୍ୱ ଅଟନ୍ତି, କିନ୍ତୁ ସେ ଏଥିରେ ସ୍ୱତନ୍ତ୍ର ଅଟନ୍ତି। କେବଳ ତାଙ୍କଠାରୁ ଏ ଭୌତିକ ଜଗତ ଉତ୍ପନ୍ନ ହୋଇଅଛି, ତାଙ୍କଠାରେ ମଧ୍ୟ ଏହା ବିଶ୍ରାମ କରେ ଏବଂ ପ୍ରଳୟ କାଳରେ ଏହା ତାଙ୍କଠାରେ ହିଁ ପ୍ରବେଶ କରେ। ଆପଣ ଏସବୁ ଜାଣନ୍ତି, ମୁଁ କେବଳ ଏକ ସଂକ୍ଷିପ୍ତ ରୂପ ପ୍ରସ୍ତୁତ କରି ଦେଉଛି। ସଂକ୍ଷେପରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି, ଆକୁ ବିସ୍ତାର କରିବେ ବ୍ୟାସଦେବ 18,000 ଶ୍ଳୋକରେ କୁହାଯିବ। ତେଣୁ ସେହି ଭଗବାନ ଯାହାଙ୍କଠାରୁ ଜଗତ ସ୍ଥାନ ନିରୋଧ ସମ୍ଭବା, ଏ ଭୌତିକ ଜଗତ ସୃଷ୍ଟି ହେଉଛି ଏବଂ ପାଳନ କରୁଛନ୍ତି ସେ ଭଗବାନ ଏବଂ ସଂହାର କରୁଛନ୍ତି। ଇଦଂ ବିଶ୍ୱଂ ଭଗବାନ ଇବ ଇତର, ଏହି ବିଶ୍ୱ ହେଉଛି ଭଗବାନଙ୍କର ନିଚତର ଶକ୍ତି। ଚ ତଦ୍ଧି ଭଗବାନ ସ୍ୱୟଂ ବେଦ, ଏକଥା ସେ ଜାଣନ୍ତି, ବ୍ୟାସଦେବ ଜାଣନ୍ତି ଭଗବାନଙ୍କ ଅବତାର ସେ ଜାଣନ୍ତି। ତଥାପି ଭଗବତଃ ଭାଇ ପ୍ରାଦେଶ ମାତ୍ର ପ୍ରଦର୍ଶିତ, ସେ ଭଗବାନ ଲୀଳାକୁ କ'ଣ ଗାଁ ଯଦି କୁହାଯିବ ଶେଷ ହେବ ନାହିଁ, ଏଭଳି ରହିଛି ଭଗବାନ ଲୀଳା। କିନ୍ତୁ ପ୍ରାଦେଶ ମାତ୍ର କୁହାଯାଏ, ନାରଦ ମୁନି ବ୍ୟାସଦେବଙ୍କୁ 10 ଶ୍ଲୋକରେ ସେଇଟା ବର୍ଣ୍ଣନା କଲେ। ଯେଉଁ 4 ଶ୍ଲୋକରେ ଭଗବାନ ଦେଇଥିଲେ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ, ସେହି ବ୍ରହ୍ମା ନାରଦଙ୍କୁ ସେ ଜ୍ଞାନ ଦେଇଥିଲେ, ନାରଦ ବ୍ୟାସଦେବଙ୍କୁ 10 ଶ୍ଳୋକରେ ବିସ୍ତାର କରି କହିଲେ, ବ୍ୟାସଦେବ ତାକୁ 18,000 ଶ୍ଲୋକରେ ବର୍ଣ୍ଣନା କଲେ ଭାଗବତମ। 18,000 ଶ୍ଳୋକ ରହିଛନ୍ତି, ସଂକ୍ଷେପ କରିହେବ ବିସ୍ତାର କରିହେବ, 18,000 ଶ୍ଲୋକ କରିଦେଲେ ଯେ ଭଗବାନଙ୍କ କଥା ସବୁ କୁହାଗଲା ଆଉ କିଛି ନାହିଁ, ତା ନୁହଁ, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ବିଭିନ୍ନ ଶାସ୍ତ୍ରମାନଙ୍କରେ, ସେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତିକି ବର୍ଣ୍ଣନା କଲେ ମଧ୍ୟ ଭଗବାନଙ୍କ ଗୁଣଗାନ ଶେଷ ହେବ ନାହିଁ।
ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ କଥାଟି କହୁଛନ୍ତି ବ୍ରହ୍ମା ନାରଦଙ୍କୁ, ଯେ ଯେଉଁ ଅନନ୍ତ ଦେବ ରହିଛନ୍ତି 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ସେ ସବୁ ନାହିଁ, ଭଗବାନ ଗୁଣ ସେ ସବୁ ନାହିଁ। କୁହାଯାଏ ଯେ ଯେତେବେଳେ ଅନନ୍ତ ଦେବ ଏଇ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, 14 ଭୁବନ 50 କୋଟି ମାଇଲ 400 କୋଟି 50 କୋଟି ଯୋଜନ 400 କୋଟି ମାଇଲ ଏତିକି ବିସ୍ତାର ରହିଛି ଭୌତିକ ଜଗତର, କିନ୍ତୁ ତାଙ୍କର 1000 ପଣା ଭିତରେ ଗୋଟିଏ ପଣାରେ ରହିଛି ସୋରିଷ ଭଳି ରହିଛି, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି ସେ ସବୁ ନାହିଁ। ସେ କହିଲେ ପ୍ରଭୁଙ୍କୁ, ପ୍ରଭୁ ମୁଁ କେତେଦିନ ପର୍ଯ୍ୟନ୍ତ ଏଇ ଭୁବନକୁ ଧାରଣ କରିବି? ତମେ ସେତିକି ଦିନ ପର୍ଯ୍ୟନ୍ତ ଧାରଣ କରିବ, ଯେତେବେଳେ ମୋର ଗୁଣଗାନ ଶେଷ ହେଇଯିବ ମୁଁ ଆଉ ଜଣକୁ ପଠେଇବି। ସେ ଗୁଣ ଶେଷ ହଉନାହିଁ, ଆମେ ତାରେ କହୁଥିଲେ ସେଇ ଏଇ ଗୋଟେ ପରମ୍ପରା ଆସୁଛି, ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଗୋଟେ ପରମ୍ପରା। ଏ ପରମ୍ପରାରେ ଆସୁଛନ୍ତି ମୈତ୍ର ମୁନି ଆସୁଛନ୍ତି ଏଇ ପରମ୍ପରାରେ, ତୃତୀୟ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଏ ପରମ୍ପରାଟି ବର୍ଣ୍ଣନା କରାଯାଇଛି, ଯେଉଁ ଭଗବାନ ଧାରଣ କରିଛନ୍ତି ଏଇ ଭୁବନକୁ ଧାରଣ କରୁଛନ୍ତି, ଭଗବାନ ଗୁଣଗାନ କରି ଚାଲିଛନ୍ତି ସେ। ତେଣୁ ସେଇଠି ଯାଇଥିଲେ ଚାରିକୁମାର ଗୋଟେ ସମ୍ପ୍ରଦାୟ ରହିଛି ନା, ଶ୍ରୀ ବ୍ରହ୍ମ ରୁଦ୍ର ସନକ ଚାରିକୁମାର ଗୋଟେ ସମ୍ପ୍ରଦାୟ ରହିଛି। ଏ ସନକ ସେଇଠୁ ଜ୍ଞାନ ପ୍ରାପ୍ତ ହେଇଥିଲେ, ସେଇଠୁ ଭଗବାନ ଯେଉଁ ଗୁଣଗାନ କରୁଛନ୍ତି ସେ ସେଇଠି ଯାଇ ଶୁଣିଥିଲେ। ତାଙ୍କ ପାଖରୁ ଆସିଛନ୍ତି ସାଂଖ୍ୟାୟନ ଋଷି, ଏଇଭଳି ଭାବରେ ଆସିକରି ମୈତ୍ର ମୁନିଙ୍କ ପାଖକୁ ଆସୁଛି ଗୋଟେ ପରମ୍ପରା, ଯାହାକୁ ସେ ବିଦୁରକୁ କହିଥିଲେ। ଏ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଭାଗବତମରେ ଏଇ ମୈତ୍ର ବିଦୁର ସମ୍ବାଦ ରହିଛି, ଦୁଇଟି ଅଧ୍ୟାୟ ଏ ଦୁଇଟି ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ଏ ଗୋଟେ ପରମ୍ପରା। ତେଣୁ ଭଗବାନ ଗୁଣ ଶେଷ ହେବ ନାହିଁ, ଏବଂ ଗୋଟିଏ ଗୁଣକୁ ମଧ୍ୟ ଯଦି ବାରମ୍ବାର କହିଲେ ମଧ୍ୟ ଜଣେ କହିବ ନାହିଁ ହଁ ସେଇ ଗୁଣଟା କେତେ କହିବା, କାରଣ ଭଗବାନ ସବୁବେଳେ ନୂତନ ଲାଗିବେ, ଭଗବାନ ଗୁଣ ହେଉଛି ଏଭଳି ଭାବରେ। କେତେ ଜଣେ ଆବୃତ୍ତି କଲେ ମଧ୍ୟ ସେଇ ଭଗବାନଙ୍କର ଗୁଣକୁ ତାକୁ ନୂତନ ଲାଗିବ, ପ୍ରତିକ୍ଷଣ ନବ୍ୟବତ ଅତ୍ୟୁତ୍ତ ଜତ, ପ୍ରତିକ୍ଷଣ ସେଇ ଭଗବାନଙ୍କର ଗୁଣ ସେଇ ଲୀଳାଟି କରିଥିଲେ ସେଇ ଗୋଟିଏ ଲୀଳା ପ୍ରତିକ୍ଷଣ ସବୁବେଳେ ବର୍ଣ୍ଣନା କରାଗଲେ ମଧ୍ୟ ସବୁବେଳେ ଲାଗିବ ନୂତନ ଭଳି, କାରଣ ଭଗବାନ ହେଉଛି ସେଇଭଳି ଭାବ। ଏକଥାକୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ପରୀକ୍ଷିତ ମହାରାଜ ସେଇଭଳି ଜଣେ ସ୍ୱତନ୍ତ୍ର ଥିଲେ, ଆଚାର୍ଯ୍ୟ ସେ ଶ୍ରବଣର ଆଚାର୍ଯ୍ୟ, ପାନ କରୁଥିଲେ ଶୁଣୁନଥିଲେ, ସେ ପାନ କରୁଥିଲେ ଭଗବାନ କଥାକୁ। ତେଣୁ ଏଇଭଳି ଭାବରେ ନାରଦ ମୁନି ତାଙ୍କୁ ସଂକ୍ଷେପରେ କହିଲେ, ତାକୁ ବିସ୍ତାର କର ବୋଲି କହୁଛନ୍ତି ଭଗବାନ ନାରଦ ମୁନି କହୁଛନ୍ତି ବ୍ୟାସଦେବଙ୍କୁ। 20 ନମ୍ବର ଶ୍ଳୋକରେ କୁହାଯାଉଛି, ଶିବ ସିଦ୍ଧର୍ସ୍ୱାମୀ କହୁଛନ୍ତି, ତଦେବଂ ତଦା ଏବଂ ଭଗବତ ଲୀଳାଂ ପ୍ରାଧାନ୍ୟେନ ବର୍ଣ୍ଣୟେତ୍ ଯୁକ୍ତମ୍। ତେଣୁ ଅନ୍ୟ ସବୁ ବିଭିନ୍ନ ଶାସ୍ତ୍ରମାନଙ୍କରେ ଯେଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, ସେଇଥିପାଇଁ ସେ ଶାନ୍ତିପ୍ରାପ୍ତ ହୋଇପାରୁନଥିଲେ। ନାରଦ ମୁନି ଏସବୁ କଥାକୁ କହୁଛନ୍ତି, ଏ ଅଧ୍ୟାୟଟା ସାରା କହିବେ ସେ କଥା। ତେଣୁ ଏବଂ ଭଗବତ ଲୀଳାଂ ପ୍ରାଧାନ୍ୟେନ ବର୍ଣ୍ଣୟେତ୍ ଯୁକ୍ତ, ଭଗବାନ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ଭଗବତ ଲୀଳା ତତ୍ର କୋ ଭଗବାନ କାଶ୍ଚ ତସ ଲୀଳା ଇତି ଅପେକ୍ଷା ମାହ। ଯଦି ବ୍ୟାସଦେବ ମନରେ ଭାବିବେ, ଏଇଟା ସିଦ୍ଧର୍ଶନ ଟିକାରେ କହୁଛନ୍ତି ଯେ ସେ ଭଗବାନ କିଏ, କୋ ଭଗବାନ କାଶ୍ଚ, ଏବଂ ତାଙ୍କର ତସ ଲୀଳା କିଭଳି ତାଙ୍କର ଲୀଳା ସବୁ ରହିଛି, ଇତି ଅପେକ୍ଷା ମାହ, ତାଙ୍କ ଲୀଳା ତମେ ସବୁ ଜାଣିଛ, କାରଣ ତମେ ହେଉଛ ଭଗବାନଙ୍କ ଅବତାର, ଧ୍ୟାନରେ ସବୁ ଜାଣିପାରେ, ସମାଧିରେ ଏ ଭାଗବତ ଶାସ୍ତ୍ର ଆସିଛନ୍ତି, ସମାଧିରେ ଯାହା ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣତି ଅମଳେ, ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଧ୍ୟାନ ନାରଦ ମୁନି ଚାଲିଗଲା ପରେ ସେ ଧ୍ୟାନ କରିବେ ଭଗବାନଙ୍କୁ, ଧ୍ୟାନ କରିକି ଭାଗବତ ଶାସ୍ତ୍ରକୁ ଏ ସମାଧିରେ ପ୍ରାପ୍ତ ହେଲେ, ଭାଗବତ ଶାସ୍ତ୍ରକୁ ବର୍ଣ୍ଣନା କରାଯାଇଛି। ତେଣୁ ସେଇଥିପାଇଁ ଏ ଶ୍ଳୋକଟି କୁହାଯାଇଛି। ଏ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଏକ ଶୁଦ୍ଧ ଭକ୍ତ ମୁକୁନ୍ଦ ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣଙ୍କର ବ୍ୟକ୍ତ ଅବ୍ୟକ୍ତ ଉଭୟ ରୂପ କଥା ଜାଣେ, ଅବ୍ୟକ୍ତ ଭୌତିକ ସ୍ଥିତି ମଧ୍ୟ ମୁକୁନ୍ଦ ଅଟନ୍ତି, କାରଣ ଏହା ମୁକୁନ୍ଦଙ୍କର ଶକ୍ତିର ପ୍ରକାଶ ଅଟେ। ଉଦାହରଣ ସ୍ୱରୂପ ଏକ ବୃକ୍ଷ ସମ୍ପୂର୍ଣ୍ଣ ଏକକ ଅଟେ, କିନ୍ତୁ ଏହାର ଶାଖା ପ୍ରଶାଖା ଏବଂ ମଧ୍ୟ ବୃକ୍ଷ ଅଟନ୍ତି, ମଧ୍ୟରେ ଯେଉଁ ଶାଖା ରହିଛି ସବୁକିଛି ବୃକ୍ଷ। କିନ୍ତୁ ବୃକ୍ଷ ଶାଖା ପ୍ରଶାଖା ବା ପତ୍ର ନୁହେଁ, ତାର ଭିନ୍ନ। ଏ ସମଗ୍ର ବିଶ୍ୱ ବ୍ରହ୍ମ ଅଟେ, ଆଉ କିଛି ନୁହେଁ। ଏହି ବେଦବାଣୀର ଅର୍ଥ ହେଲା ସମସ୍ତ ବସ୍ତୁ ପରମବ୍ରହ୍ମଙ୍କଠାରୁ ଉଦ୍ଭୁତ ହେଉଥିବା ହେତୁ ସେମାନେ ତାଙ୍କ ଛଡ଼ା ଆଉ କିଛି ନୁହନ୍ତି। ଠିକ୍ ସେହିପରି ଶରୀରର ହସ୍ତପାଦ ଆଦି ଅଙ୍ଗ ପ୍ରତ୍ୟଙ୍ଗକୁ ଶରୀର କୁହାଯାଏ, କିନ୍ତୁ ପୂର୍ଣ୍ଣ ଏକକ ପରି ଶରୀର ହାତ ନୁହେଁ ବା ପାଦ ନୁହେଁ। ଏ ଅଚିନ୍ତ ଭେଦାଭେଦ ତତ୍ତ୍ୱ, ଯେଉଁ ତତ୍ତ୍ୱକୁ ମହାପ୍ରଭୁ ଦେଇଛନ୍ତି, ଏ ଶ୍ଳୋକରେ କୁହାଯାଇଛି 20 ଶ୍ଳୋକରେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଯେ ଛାନ୍ଦୋଗ୍ୟ ଉପନିଷଦରୁ ଉଦ୍ଧାର କରି କହୁଛନ୍ତି, ସର୍ବଂ ଖଳୁ ଇଦମ୍ ବ୍ରହ୍ମ। ଏ ସବୁକିଛି ହେଉଛି ବ୍ରହ୍ମ, ଭଗବାନଙ୍କର ଶକ୍ତି। ତେଣୁ ଭଗବାନ ଭକ୍ତ ସେ ଯେଉଁଠି ଥିଲେ ମଧ୍ୟ ସେ ଭଗବାନ ଦର୍ଶନ କରିବେ, ଭଗବତ ଅନୁଭୂତି ପ୍ରାପ୍ତ ହେବେ ସବୁ ଅବସ୍ଥାରେ। ଭୌତିକ ଜଗତରେ ମଧ୍ୟ ତାଙ୍କ ପାଇଁ ସେଇଟା ଭୌତିକ ଜଗତ ନୁହଁ, ଏଇଟା ଚିତ୍ ଜଗତ ଭଳି। ସେମାନେ ଭୌତିକ ଜଗତ ଥିଲେ ମଧ୍ୟ ସେମାନେ ଚିତ୍ ଜଗତରେ ଅଛନ୍ତି, ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି ସବୁ ଅବସ୍ଥାରେ। ଇହା ଯସ୍ୟ ହରେର ଦାସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନମୁକ୍ତ ସ ଉଚ୍ଚତେ। ଏଇଟା କୁହାଯାଇଛି ଯେଉଁମାନେ ଭଗବାନ ଭକ୍ତ ସେ ସବୁ ଅବସ୍ଥାରେ ଜୀବନମୁକ୍ତ, ସେ ଭୌତିକ ସ୍ତରରେ ନଥାନ୍ତି, ସେମାନେ ମୁକ୍ତ ଜୀବ। ସେମାନେ ସେମାନେ ଜାଗ୍ରତ ଅବସ୍ଥାରେ ଥାଆନ୍ତୁ ବା ସ୍ୱପ୍ନ ଦେଖୁଥାନ୍ତୁ ବା ନିଦ୍ରା ଯାଇଥାନ୍ତୁ, ସବୁ ଅବସ୍ଥାରେ ସେ ହେଉଛନ୍ତି ମୁକ୍ତ, ଜୀବନମୁକ୍ତ। ଏଇଭଳି ଭାବରେ ତା ପର ଶ୍ଳୋକରେ କହୁଛନ୍ତି ଯେ 21 ଶ୍ଳୋକରେ କହୁଛନ୍ତି, ତମାତ୍ମନାତ୍ମାନମବେହ୍ୟ ମୋଘଦ୍ରୋକ୍ ପରସ୍ୟ ପୁଂସ ପରମାତ୍ମନ କଳାମ୍ ଅଜଂ ପ୍ରଜାତଂ ଜଗତଂ ଜଗତ ଶିବାୟତନ୍ ମହାନୁଭାବା ହୃଦୟ ଅଧିଗଣ୍ୟମ୍ ତାମ୍। ତମାତ୍ମାନମ୍, ଆପଣଙ୍କର ଅମୋଘ ଦୃଷ୍ଟି ବା ଦିବ୍ୟ ଦୃଷ୍ଟି ଅଛି, ଆପଣ ପରମାତ୍ମା ବା ଭଗବାନଙ୍କୁ ଭଲ ଭାବରେ ଜାଣିପାରନ୍ତି, କାରଣ ଆପଣ ଭଗବାନଙ୍କର କଳା ଅଟନ୍ତି। ଯଦିଓ ଆପଣ ଅଜନ୍ମା ଅଟନ୍ତି, ତଥାପି ଲୋକ ସମାଜର ମଙ୍ଗଳ ନିମିତ୍ତ ଆପଣ ଏ ପୃଥିବୀରେ ଆବିର୍ଭୂତ ହୋଇଛନ୍ତି, ତେଣୁ କୃପା କରି ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟା ଲୀଳା ବିସ୍ତାର ପୂର୍ବକ ବର୍ଣ୍ଣନା କରନ୍ତୁ। ଇଏ ହେଉଛି ନିଗମ କଳପତରୁ ଗଳିତ ଫଳମ୍, ବ୍ୟାସଦେବଙ୍କର ଅନ୍ତିମ ଇଏ ହେଉଛି ଅବଦାନ। ଏତେ ଶାସ୍ତ୍ର ରଚନା କଲେ ଅନ୍ତିମ ଅବଦାନ ହେଉଛନ୍ତି ଭାଗବତମ୍, ଆପରେ ଆଉ ସେ କିଛି ରଚନା କରିନାହାନ୍ତି, ଏଇଟା ଭାଗବତମ୍ ଅନ୍ତିମ ଅବଦାନ ତାଙ୍କ ଭାଗବତମ୍। ଏଇଥିରେ ସନ୍ତୁଷ୍ଟ ହେଇଗଲେ, ପୂର୍ଣ୍ଣ ଶାନ୍ତି ଲାଭ କଲେ, ଏ ସମାପ୍ତି ହେଲା ଭାଗବତ ଶାସ୍ତ୍ରର ସମାପ୍ତି ହେଲା। ଭାଗବତ ମାନେ ସମସ୍ତ ବୈଦିକ ଶାସ୍ତ୍ରର ସବୁ ହେଇଗଲା, ସନ୍ତୁଷ୍ଟ ପ୍ରାପ୍ତ ହେଇଗଲେ। ତେଣୁ ନାରଦ ମୁନି ଏଇଭଳି ଭାବେ ତାଙ୍କୁ ଉପଦେଶ ଦେଉଛନ୍ତି, ସେ କହୁଛନ୍ତି ଲୋକ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ବିସ୍ତାର ପୂର୍ବକ ବର୍ଣ୍ଣନା କରନ୍ତୁ। ଭାଗବତ ହେଉଛନ୍ତି ଭଗବାନଙ୍କର ଶ୍ରୀଅଙ୍ଗ ବୋଲି କୁହାଯାଉଛି। ଭାଗବତ ଦ୍ୱାଦଶ ସ୍କନ୍ଦ ଯେଉଁ ରହିଛନ୍ତି, ଭଗବାନଙ୍କ 12 ଅଙ୍ଗ ସହିତ ତୁଳନା କରାଯାଇଛି ପଦ୍ମପୁରାଣରେ, ଏ ଭାଗବତ ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଭାଗବତ ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ ହେଉଛି ଭଗବାନଙ୍କ 2 ପାଦ ପଦ୍ମ, ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଭଗବାନ 2 ଜଙ୍ଘ ପ୍ରଦେଶ, ପଞ୍ଚମ ସ୍କନ୍ଦ ଭଗବାନଙ୍କ ନାଭି, ଷଷ୍ଠ ସ୍କନ୍ଦ ଭଗବାନଙ୍କ ବକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଦ ଏବଂ ଅଷ୍ଟମ ସ୍କନ୍ଦ ଭଗବାନଙ୍କ 2 ଭୁଜ, ନବମ ସ୍କନ୍ଦ ଭଗବାନଙ୍କ ଗ୍ରୀବା, ଦଶମ ସ୍କନ୍ଦ ଭଗବାନଙ୍କର ମୁଖ ପଦ୍ମ, ଏକାଦଶ ସ୍କନ୍ଦ ଭଗବାନଙ୍କର ମସ୍ତକ, ଦ୍ୱାଦଶ ସ୍କନ୍ଦ ଭଗବାନଙ୍କର ମସ୍ତକରେ ଥିବା କିରୀଟୀ। ଏହିଭଳି ଭାବରେ ଭାଗବତ ହେଉଛନ୍ତି ଭଗବାନଙ୍କର ଶ୍ରୀଅଙ୍ଗ, ଶ୍ରୀଅଙ୍ଗ ଭଗବାନଙ୍କର ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ଭୌତିକ ଜଗତ ତିରୋଭାବ ହେଲେ, ସେହି ଭାଗବତମ ଶାସ୍ତ୍ର ଭାଗବତମ ରୂପକ ସମୁଦ୍ରରେ ସେ ପ୍ରବେଶ କଲେ। ଏ ଭଗବାନ ଆଉ ଭାଗବତ ଭଗବାନ ଭାଗବତ ଭିତରେ ତଫାତ୍ ନାହିଁ। ପ୍ରଭୁପାଦ ମହାରାଜ ତାଙ୍କର ଭାବସ୍ୟରେ ଗୋଟେ କହିଛନ୍ତି, ଯେଉଁମାନେ ଭାଗବତ ଅଧ୍ୟୟନ କରିବେ, ହି ୱିଲ୍ ସି ଦି ଲର୍ଡ ଇନ୍ ଦ ପେଜେସ୍ ଅଫ୍ ଶ୍ରୀମଦ୍ ଭାଗବତମ୍। ଏ ଭାଗବତଙ୍କ ପୃଷ୍ଠାରେ ଜଣେ ଭଗବାନଙ୍କୁ ଦର୍ଶନ କରିପାରିବେ, ଭଗବାନର ଭିନ୍ନ ନୁହନ୍ତି ଭାଗବତ, ఏమి నాకు శస్త్ర వయసు ఉంది. తను ఏ శ్లోకరికి హాజరవుతుంది, ఎక్కువ నెంబర్ శ్లోకరే కాను నా శిపా సిద్ధ స్వామి కోసంది 21 ఏ సారీ 21 శ్లోకరి కోసంది ఆపణ ప్రాదేశం మొత్తం 21 కోసంది అమ్మకు దృక్ నాకి అమ్మకు దృక్ వ్యాసదేవంకర దృష్టిశక్తి సేపటి భాగంగా రయించి అమ్మకు దృక్ సబకి జాణిపారే వ్యాసదేవ తేను ఏ యొక్క 21 శ్లోకరే కోసి విశ్వనాథ చక్రపీఠ కోసం స్వయం వేద ఇది యదుక్తం తదు ఉపపాదయతి. ఆపణ సబు జాణి కిభలి జాణి సేటా ఏ శ్లోకరే కుహాయి ఆ పూర్వ శ్లోకర జో కలి ఆపణ సబు జాణి కిభలి జాణి ఏ శ్లోకరే కుహాయి ఆపణ సబు జాణి ఏ అమగద్రు త్వం ఆపణ అవుతుంది ఆపణ దృష్టి శక్తి అమోగ సబుకి ఆపణ జాణి ఆత్మా ఆత్మానం పరస్య పుంస ఆత్మనా ఆత్మానం పరస్య పుంస భగవాన్ పరమ పురుష సే ఆపణ నిజే జాణిపారే తాంక విషయరే ఆత్మనా ఆత్మానం పరస్య పుంస పరమాత్మ సే పరమాత్మ కళా అజం జగత ఆపణ హోసన్ సే అజ భగవానంకర కళా అంశర అంశకు కళా బిల్ కుహాయి ଆପଣ ଏ ଜଗତରେ ଶିବାୟ ଜଗତର ଲୋକମାନଙ୍କର ମଙ୍ଗଳ ପାଇଁ ପ୍ରଜାତମ ଅବେହି ତତ୍ ମହାନୁଭାବ ଅଭୁଦୟମ ଅଧିଗଣତା ତେଣୁ ଏଇ ପୃଥିବୀର ଯଦିଓ ଆପଣ ଅଜନ୍ମା ଅଟନ୍ତି ତଥାପି ଲୋକ ସମାଜର ମଙ୍ଗଳ ନିମିତ୍ତ ଆପଣ ଏ ପୃଥିବୀରେ ଆବିର୍ଭୂତ ହୋଇଛନ୍ତି ତେଣୁ କୃପା କରି ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ଲୀଳା ବିସ୍ତାର ପୂର୍ବକ ବର୍ଣ୍ଣନା କରନ୍ତୁ ଏଭଳି ଭାବରେ କହିବେ କହୁଛନ୍ତି ଭଗବାନ ଲୀଳାକୁ ବର୍ଣ୍ଣନା କରିବା ପାଇଁ କହୁଛନ୍ତି ବ୍ୟାସଦେବ ତାଙ୍କ ନିଜର ଜୀବନର ଅନୁଭୂତି ମଧ୍ୟ କହିବେ ପ୍ରଦାନ କରିବେ ଏ ଅଧ୍ୟାୟ ଏବଂ ପର ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରିବେ କେମିତି ସେ ପୂର୍ବ ଜନ୍ମରେ ଜଣେ ଥିଲେ ତା ତିନୋଟି ଜନ୍ମ ରହିଥିଲା ନାରଦ ମୁନିଙ୍କର ତିନୋଟି ପୂର୍ବ ଜନ୍ମ ବୃତ୍ତାନ୍ତ ରହିଛି ଭାଗବତମରେ ଏଇଭଳି ଭାବରେ ଅନେକ ଜନ୍ମ ବିତିଯାଇଛି ଆମର ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ବଲ୍ଲଭାଚାର୍ଯ୍ୟ ତାଙ୍କ ଟୀକାରେ କହୁଛନ୍ତି ଏ ଯେଉଁ ନାରଦ ମୁନି ପୂର୍ବ ଜନ୍ମରେ ଜଣେ ଦାସୀପୁତ୍ର ଥିଲେ ସେ ଚାତୁର୍ମାସରେ ତାଙ୍କ ପାଖକୁ ବ୍ରହ୍ମବାଦୀମାନେ ଆସିଥିଲେ ସେ ବ୍ରହ୍ମବାଦୀମାନଙ୍କ କୃପାରୁ ନାରଦ ମୁନି ଏଇ ଭଗବାନ ଭକ୍ତି ଲାଭ କଲେ ସେ ବ୍ରହ୍ମବାଦୀମାନଙ୍କ କୃପାରୁ ବଲ୍ଲଭାଚାର୍ଯ୍ୟ ତାଙ୍କ ଟୀକାରେ କହୁଛନ୍ତି ସେ ବ୍ରହ୍ମବାଦୀମାନେ ହେଉଛନ୍ତି ଚାରି କୁମାର ସନକ ସନାତନ ସନାତନ ସନତ କୁମାର ପୂର୍ବ ଜନ୍ମରେ ସେ ବ୍ରହ୍ମବାଦୀ ଥିଲେ ଏବଂ ସିଏ ଯେଉଁ ଯାଇଥିଲେ ସେ ଯେଉଁ ଧନୀ ବ୍ୟକ୍ତିଙ୍କ ଘରେ ଥିଲେ ଚାତୁର୍ମାସରେ ତାଙ୍କୁ ଏଇ ନାରଦ ମୁନି ପୂର୍ବ ଜନ୍ମରେ ଛୋଟ ପିଲା ଥିଲେ ତାଙ୍କର ମା ତାଙ୍କୁ ସେବା କରୁଥିଲେ ଏବଂ ନାରଦ ମୁନି ପୂର୍ବ ଜନ୍ମରେ ତାଙ୍କର ସଙ୍ଗ ଲାଭ କରିଥିଲେ ସେ ବର୍ତ୍ତମାନ ନାରଦ ମୁନିକି ଆସିଲେ ଏବଂ ସେ ବ୍ରହ୍ମବାଦୀମାନେ ଚାରି କୁମାର ସେ ବଲ୍ଲଭାଚାର୍ଯ୍ୟ ତାଙ୍କ ଭାଷାରେ କହିଛନ୍ତି ଏଇଟା ତେଣୁ ଏଇଭଳି ଭାବରେ ତେଣୁ ଏ ଶ୍ଲୋକରେ ଥିବା ପ୍ରଭୁପାଦ ମହାରାଜ କହୁଛନ୍ତି ବ୍ୟାସଦେବ ଭଗବାନ ଶ୍ରୀକୃଷ୍ଣଙ୍କର ସତ୍ୟାବେଶ ଅବତାର ଅଟନ୍ତି ଏ ଭୌତିକ ଜଗତର ପତିତ ଜୀବମାନଙ୍କୁ ଉଦ୍ଧାର କରିବା ନିମିତ୍ତ ସେ ତାଙ୍କର ଅହୈତୁକ କୃପାବଶତଃ ଏଠାରେ ଆବିର୍ଭୂତ ହୋଇଛନ୍ତି ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ତାଙ୍କୁ 17ତମ ଅବତାର ରୂପରେ ଗଣନା ଯାଇଛି 22ଟି ଅବତାର ଯେତେବେଳେ କୁହାଯାଉଛି ଏ 17ତମ ଅବତାର ରୂପରେ ଗଣନା କରାଯାଇଛି କ'ଣ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ ତା ପୂର୍ବରୁ ବେଦ ଉପନିଷଦ ଯେଉଁ ସବୁ ଥିଲେ ବା ପୁରାଣମାନେ ସବୁ ଥିଲେ ଲିଖିତ ନଥିଲେ ବେଦ ଉପନିଷଦକୁ କୁହାଯାଉ ଶ୍ରୁତି ପରମ୍ପରାରେ ଯେଉଁ ଶୁଣିକିରି ମନେ ରଖିପାରୁଥିଲେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ଉନ୍ନତ ଥିଲା କିନ୍ତୁ ଆସ୍ତେ ଆସ୍ତେ କଳିଯୁଗରେ ସେସବୁ କମିଯିବ ସେଥିପାଇଁ ଭଗବାନଙ୍କ ଅବତାର ଉପରେ ଆସିଲେ ବ୍ୟାସଦେବ ଏ ସତ୍ୟାବେଶ ଅବତାର ଭଗବାନ ଶକ୍ତି ପ୍ରାପ୍ତ ହୋଇଛନ୍ତି ଏ ଶାସ୍ତ୍ରକୁ ସବୁ ରଚନା କଲେ ଲିପିବଦ୍ଧ କଲେ ମାନବ ସମାଜର କଲ୍ୟାଣ ହୋଇଛି ଏଇଟା ଆମେ ଭଗବାନ ଭୁଲି ଯାଇଛେ ଏଇଟା କୁହାଯାଇଛି ଆମେ ଭଗବାନ ଭୁଲି ଯାଇଛେ କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି ତେଣୁ ସେଇଟା କୁହାଯାଉ ଜୀବେର କୃପାଏ କହିଲ କୃଷ୍ଣ ବେଦ ପୁରାଣ ଏ ବେଦ ପୁରାଣ ଏସବୁ କାହିଁକି ହେଇଯାଇଛି ନା ଆମର ଆମର ଜୀବନ କୃପା, ଆମ କୃପା କରିକି ଭଗବାନ ଏସବୁ ପୁରାଣ ପ୍ରଦାନ କରିଛନ୍ତି। ଏଇଟା ପଢ଼ିଲେ ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେବା, ଭଗବାନଙ୍କ ସ୍ମୃତି ଆସିବ, ଆସି ଭଗବାନଙ୍କ ଆମର ଯେଉଁ ରହିଛି ଭଗବାନ ଆମେ ଭୁଲି ଯାଇଛେ ଭଗବାନଙ୍କୁ, ତେଣୁ ଭଗବାନ ବିଷୟରେ ଆମେ ଜାଣିବା, ଭଗବତ ଜ୍ଞାନ ପ୍ରାପ୍ତ ହେବା। ତେଣୁ ଏ ଶାସ୍ତ୍ର ସବୁ ବର୍ଣ୍ଣନା ରଚନା କରାଯାଇଛି, ବୈଦିକ ଶାସ୍ତ୍ର ଅନେକ ପ୍ରକାର ଗ୍ରନ୍ଥ ରହିଛି, ବୌଦ୍ଧିକ ଜଗତରେ କେତେ ପ୍ରକାର ଗ୍ରନ୍ଥ ରହିଛି। କିନ୍ତୁ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି, ବିଶ୍ୱର ଗ୍ରନ୍ଥାଗାରରୁ ସମସ୍ତ ଗ୍ରନ୍ଥ ନଷ୍ଟ ହୋଇଗଲେ ମଧ୍ୟ କିଛି ଅସୁବିଧା ନାହିଁ। ଆପଣମାନେ ଦେଖିବେ ବିଭିନ୍ନ ପ୍ରକାର ଲାଇବ୍ରେରୀ ସବୁ ରହିଛି, କେତେ କୋଟି କୋଟି ଗ୍ରନ୍ଥ ସବୁ ରହିଛି, କେତେ ପ୍ରକାର ପ୍ରତିବର୍ଷ ବେଦିକ କ'ଣ ନୋବେଲ ପ୍ରାଇଜ୍ ଦିଆଯାଉଛି ଲିଟରେଚର ପାଇଁ, ଆଉ ଅନ୍ୟ ସବୁ ସାଇନ୍ସ ଫାଇନ୍ସ ସବୁ ରହିଛି, ସବୁ ଗ୍ରନ୍ଥ ଆକାରରେ ରହିଛି, ସବୁ କେତେ ପ୍ରକାର ଜ୍ଞାନ ରହିଛି ଗୋଟେ ଲାଇବ୍ରେରୀରେ, କେତେ ବହି ରହିଛି ସବୁ। ଆମେ ଯେଉଁ ଯାଇଥିଲୁ ଚେନ୍ନାଇ, ଚେନ୍ନାଇରେ ସେଠି ଗୋଟେ ରହିଛି, ତାଙ୍କର ଗୋଟେ ଲାଇବ୍ରେରୀ ରହିଛି ବିରାଟ, କେତେ ମହଲା ଲାଇବ୍ରେରୀ ସେଇଟା ରହିଛି। ଆମ ଭୁବନେଶ୍ୱରରେ ମଧ୍ୟ ରହିଛି, କ'ଣ ତାଙ୍କ ନା ଯେଉଁ ରହିଛନ୍ତି ମହତାବ, ମହତାବ ଲାଇବ୍ରେରୀ ରହିଛି, ଏ ଲାଇବ୍ରେରୀ ରହିଛି। ଆମେ ଯେତେବେଳେ ଅଫିସ ଚାକିରି ଯାଇ ପଢ଼ୁଥିଲୁ, ସେଥିରେ ଦେଖୁଥିଲି ବହୁପାଦ ବହି ଅଛି କି ନାହିଁ, ପ୍ରଭୁପାଦଙ୍କର ସବୁ କିଛି ବହି ଅଛି, ସବୁ ବହି ନାହିଁ ସେଠି ସେ ଲାଇବ୍ରେରୀରେ। ତେଣୁ ଏ ରହିଛି କେତେ ଗ୍ରନ୍ଥ ରହିଛି ପୃଥିବୀରେ, କିନ୍ତୁ ସେ ସୀତାରାମ ରକମ ହନୁମାନଜୀଉ କି, କିନ୍ତୁ ସବୁ ଗ୍ରନ୍ଥ ନଷ୍ଟ ହୋଇଗଲେ ମଧ୍ୟ କିଛି ଅସୁବିଧା ନାହିଁ। ଏଇଟା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି, ଯଦି ଭାଗବତ ଶାସ୍ତ୍ର ରହିଛନ୍ତି, ଭାଗବତ ଶାସ୍ତ୍ରରେ ସବୁକିଛି ଜ୍ଞାନ ରହିଛି, ଯେତେ ଜ୍ଞାନ ରହିଛି ସବୁକିଛି ଏଥିରେ ରହିଛି, ଦଶଟି ବିଷୟ ରହିଛି ଭାଗବତମରେ। ଏଇ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ସ୍ୱର୍ଗ ବିସର୍ଗ ସ୍ଥାନ ପୋଷଣ ଉତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତି ଆଶ୍ରୟ, ଏ ଦଶଟି ବିଷୟ ରହିଛି ଭାଗବତମରେ, ସବୁ ଜ୍ଞାନ ରହିଛି। ସେଠି ମହାପୁରାଣ, ଭାଗବତକୁ ମହାପୁରାଣ ବୋଲି କୁହାଯାଉଛି, ଅନ୍ୟ ଯେଉଁ ସବୁ ପୁରାଣ ଅଛନ୍ତି ମହାପୁରାଣ ନୁହନ୍ତି, ସେମାନେ ହେଉଛନ୍ତି ପାଞ୍ଚଟି ଜ୍ଞାନ ରହିଛି, ପାଞ୍ଚଟି ବିଷୟ ରହିଛି, କିନ୍ତୁ ଏ ଭାଗବତମରେ ଦଶଟି ସବୁଯାକ ଜ୍ଞାନ ରହିଛି ଭାଗବତମରେ। ତେଣୁ ଏହିଭଳି ଭାବରେ ନାରଦମୁନି କହୁଛନ୍ତି, ଏକୋଇଶ ନମ୍ବର ଶ୍ଳୋକରେ ଏଇଟା କହୁଛନ୍ତି, ତେଣୁ ବାଇଶରୁ ବାଇଶରେ ଶ୍ଲୋକରେ ଏଇ ଗୋଟେ ଲାଷ୍ଟ ଶ୍ଳୋକଟି କହିବା, ତାପରେ କଥା ବିଶ୍ରାମ ଦେବା। ବାଇଶ ନମ୍ବର ଶ୍ଳୋକରେ କହୁଛନ୍ତି, ଏ ବହୁତ ପ୍ରସିଦ୍ଧ ଶ୍ଳୋକ, ବହୁତ ପ୍ରସିଦ୍ଧ ଶ୍ଳୋକ, ଏଇଟା ଆମର ଶ୍ରୀଶ୍ରୀମଦ ଗୁରୁଦେବ ଶ୍ରୀଶ୍ରୀମଦ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଏଇଟା ସବୁବେଳେ କହନ୍ତି, ଇଦାଙ୍ଗୀ ପୁଂସ ତପସ ଶ୍ରୁତସ୍ୟ ବା ସୁସ୍ଥସ୍ୟ ସୁକ୍ତସ୍ୟ ଚ ବୁଦ୍ଧିଦତ୍ତୟୋ ଅଭିଚ୍ୟୁତୋର୍ଥ କବି ବି ନିରୂପିତୋ ଯଦ୍ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନମ୍। ବିଦ୍ୱାନ ପଣ୍ଡିତମାନେ ଏହା ହିଁ ନିଶ୍ଚିତ କରିଛନ୍ତି ଯେ ଜ୍ଞାନ ତପ ବେଦାଧ୍ୟୟନ ଯଜ୍ଞ ମନ୍ତ୍ର ଜପ ତଥା ଦାନ ଆଦିର ଅମୋଘ ଉଦ୍ଦେଶ୍ୟ ଭଗବାନଙ୍କର ଦିବ୍ୟ ଗୁଣାନୁବର୍ଣ୍ଣନରେ ପର୍ଯ୍ୟବେସିତ ହେବା ଉଚିତ, ସେହି ଭଗବାନଙ୍କର ଗୁଣଗାନ ସର୍ବଦା ଉତ୍ତମ ପଦ୍ୟ ଦ୍ୱାରା କରାଯାଇଥାଏ। ତେଣୁ ଏ ଶ୍ଳୋକଟି କାହିଁ କହିଲେ, ବାଇଶ ନମ୍ବର ଶ୍ଳୋକ ନା, ଶିବା ସୁଦର ସ୍ୱାମୀ କହୁଛନ୍ତି, ଅନନ୍ୟ ତପାଦି ସର୍ବଂ ତବ ସଫଳଂ ସ୍ୟାତ୍, ଯାହା ବ୍ୟାସଦେବ ଅନେକ ତପସ୍ୟା କରିଛନ୍ତି, ବଦ୍ରୀନାଥରେ ତପସ୍ୟା କରିଛନ୍ତି, ସେ ଏଇ ଶାସ୍ତ୍ର ରଚନା କରିବା ପାଇଁ ତପସ୍ୟା କରିକି ଶାସ୍ତ୍ର ସବୁ ରଚନା କରିଛନ୍ତି। ତେଣୁ ଶ୍ରୀପାଦ ସୁଦର୍ଶନ ଅନନ୍ୟ ଏଇ ଭାଗବତ ଶାସ୍ତ୍ର ରଚନା କଲେ ତପାଦି ସର୍ବଂ ତବ ସଫଳଂ ସ୍ୟାତ୍, ଯାହା ସବୁ ତପସ୍ୟା ଇତ୍ୟାଦି ସବୁ ହେଇଛି ଏଇ ଭାଗବତ ଶାସ୍ତ୍ର ରଚନା ମାଧ୍ୟମରେ ସବୁକିଛି ସଫଳ ହେବ। ବହୁତ ବ୍ୟକ୍ତି ରହିଛନ୍ତି ବିଭିନ୍ନ ପ୍ରକାର ତପସ୍ୟା କରୁଛନ୍ତି, ଇଦଙ୍ଗୀ ପୁଂସ ତପସ, ବହୁତ ତପସ୍ୟା କରୁଛନ୍ତି। ଆମେ ଦେଖୁଛେ କିଏ ଆମର ଯେଉଁ ରହିଛନ୍ତି ହିରଣ୍ୟକଶିପୁ, ଏମାନେ ସବୁ ତପସ୍ୟା କରୁଥିଲେ, ବିଶେଷ ଭାବରେ ହିରଣ୍ୟକଶିପୁ 36,000 ବର୍ଷ ଧରି ତପସ୍ୟା କରିଥିଲେ, ଦେବତାମାନଙ୍କର ହିସାବରେ 100 ବର୍ଷ 36,000 ବର୍ଷ 100 ବର୍ଷ ମାନେ 36,000 ବର୍ଷ ତପସ୍ୟା କରିଥିଲେ। ସେହିଭଳି ଭାବରେ ଶ୍ରୁତସ୍ୟ କହିଲେ ବହୁତ ଶାସ୍ତ୍ର ରହିଛି, ବେଦ ଅଧ୍ୟୟନ ସବୁ ରହିଛି, ବେଦ ଅଧ୍ୟୟନ ବହୁତ ଲୋକ କରୁଛନ୍ତି, ଏବଂ ସୁସ୍ଥସ୍ୟ କହିଲେ ବହୁତ ପ୍ରକାର ବ୍ୟକ୍ତି ଯଜ୍ଞ ସବୁ କରୁଛନ୍ତି, ସୁସ୍ଥ କହିଲେ ଯଜ୍ଞ, ଏବଂ ସୁକ୍ତ କହିଲେ ଆଧ୍ୟାତ୍ମିକ ଶିକ୍ଷା ପ୍ରାପ୍ତ ହେଉଛନ୍ତି ସୁକ୍ତସ୍ୟ। ଚ ଶବ୍ଦରେ ମଧ୍ୟ ଆହୁରି କିଛି ବିଭିନ୍ନ ପ୍ରକାର ତପସ୍ୟା ସବୁ ରହିଛି, ବିଭିନ୍ନ ପ୍ରକାର ଅଧ୍ୟବସାୟ ସବୁ କରୁଛନ୍ତି। ବହୁତ ବ୍ୟକ୍ତି ବହୁତ ବୁଦ୍ଧି ରହିଛି ତାଙ୍କର, ଜ୍ଞାନାନୁସରଣ ବୈଜ୍ଞାନିକ ମାନେ କେତେ ପ୍ରକାର ରିସର୍ଚ୍ଚ କରୁଛନ୍ତି, ଏବଂ କେତେଜଣ ମଧ୍ୟ ଦତ୍ତୟୁ କହିଲେ ଦାନ କରୁଛନ୍ତି, ବହୁତ ଦାନୀ ବ୍ୟକ୍ତି ରହିଛନ୍ତି। ଦାନ ବି କର୍ଣ୍ଣ ବୋଲି କୁହାଯାଏ, ଦାନ କରିଥିଲେ। ଗୋଟେ କଥା ଅଛି, ମହାଭାରତ ଯୁଦ୍ଧ ପୂର୍ବରୁ ଇନ୍ଦ୍ର ଯାଇକି ତାଙ୍କୁ ମାଗିଥିଲେ ତାଙ୍କର କବଚ, ଯେଉଁ କବଚଟି ସୂର୍ଯ୍ୟଦେବ ଦେଇଥିଲେ ତାଙ୍କୁ, ମହାଭାରତରେ ବର୍ଣ୍ଣନା କରାଯାଇଛି। ଏ କବଚଟା ତାଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତା, ମାନେ ଭବିଷ୍ୟତରେ ଯୁଦ୍ଧ ହେବ, ମହାଭାରତ ଯୁଦ୍ଧ ହେବ, କିନ୍ତୁ ଇନ୍ଦ୍ର ଆସିକରି କର୍ଣ୍ଣଙ୍କଠାରୁ ନେଇଗଲେ ସେ କବଚ, ଯେଉଁ କବଚ ସୂର୍ଯ୍ୟଦେବ ଦେଇଥିଲେ ତାଙ୍କୁ, ତାଙ୍କ ପୁତ୍ର ସୂର୍ଯ୍ୟଦେବ ପୁତ୍ର ହେଉଛନ୍ତି ଇଏ କର୍ଣ୍ଣ, କୁନ୍ତିଦେବଙ୍କ ପୁତ୍ର, ଏସବୁ କଥା ମହାଭାରତରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବ ଜାଣିଛନ୍ତି ଏଇଟା ପ୍ରଦାନ କଲେ ମୋ ମୃତ୍ୟୁ ହେବ, କିନ୍ତୁ ତଥାପି ସେ ଦେଇଦେଲେ, କାରଣ ସେଥିରେ ଦାନ ବିଭିନ୍ନ କର୍ଣ୍ଣ ବୋଲି କୁହାଯାଉଛି। ବହୁତ ଦାନୀ ରହିଛନ୍ତି, କିନ୍ତୁ ସେହିଭଳି ଏସବୁର ଅନ୍ତିମ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କୁ ଗୁଣଗାନ କରିବା, ଯେ ଉତ୍ତମ ଶ୍ଳୋକ ଗୁଣାନୁବର୍ଣ୍ଣନ, ଯେ ଯେଉଁ ସ୍ଥିତିରେ ଅଛନ୍ତି ଥାଆନ୍ତୁ ନା କାହିଁକି, ଅନ୍ତିମ ଲକ୍ଷ୍ୟ ହେବା ଉଚିତ ଏ ଭଗବାନଙ୍କର ଗୁଣଗାନ କରିବା। ସବୁ ଠିକ ଆମେ ଭଗବାନ ସବୁଠାରେ ଭଗବାନଙ୍କୁ ଆମେ ପ୍ରାପ୍ତ ହୋଇପାରିବା, ଏମିତି କିଛି ନାହିଁ ଯେଉଁଠି ଭଗବାନ ନାହାନ୍ତି। ସବୁ ଅବସ୍ଥାରେ ଆମେ ଯେତେବେଳେ ଭୂମିରେ ବସୁଛେ ଜଣେ ଭଗବତ ଚେତନ ଛଡ଼ାଇ ପାରିବ, କାରଣ ଏ ଭୂମି ହେଉଛି ଭଗବାନଙ୍କର ଶକ୍ତି। ଭୂମିରେ ଯେତେବେଳେ ବର୍ଷା ହେଉଛି ସୁବାସ ଆସୁଛି, ଭୂମିର ଯେଉଁ ଗନ୍ଧ ରହିଛି ଭଗବତ ଗୀତା ଭଗବାନ କହିଲେ ପୁଣ୍ୟ ଗନ୍ଧାଂ ପୃଥିବ୍ୟାଂଚ, ପୃଥିବୀରେ ଜଣେ ଚାଲୁଛି ମାନେ ପୃଥିବୀରେ ଯେଉଁ ଗନ୍ଧ ଆସୁଛି ବା ଫୁଲ ଫଳ ଏସବୁ ଫୁଲର ସବୁ ଗନ୍ଧ ସବୁ ରହିଛି ସୁଗନ୍ଧି, ଏସବୁ ଭଗବାନ, ଏଇଠି ଭଗବାନଙ୍କ ଶକ୍ତି ରହିଛି, ଭଗବାନଙ୍କୁ ଅନୁଭବ କରିପାରିବେ। ତେଣୁ ଏହିଭଳି ଭାବରେ ଆମର ଚକ୍ଷୁ ପ୍ରାପ୍ତ ହେବାର ଅଛି, ପ୍ରେମାନନ୍ଦନ ରୂପକ ଚକ୍ଷୁ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ଭଗବାନ ସବୁଠାରେ ଦର୍ଶନ କରିପାରିବେ। ସେହିଭଳି ଭାବରେ ଭଗବାନ ଅନୁଭବ କରିପାରିବେ, ନାସିକା ମାଧ୍ୟମରେ ଭଗବାନଙ୍କୁ ଅନୁଭବ କରିପାରିବେ, ଚକ୍ଷୁ ମାଧ୍ୟମରେ ଭଗବାନ ଦର୍ଶନ କରିପାରିବେ, କର୍ଣ୍ଣ ମାଧ୍ୟମରେ ଭଗବାନ କଥା ଶ୍ରବଣ କରିପାରିବେ, ଜୁହା ମାଧ୍ୟମରେ ଭଗବାନ ପ୍ରସାଦ ଆସ୍ୱାଦନ କରିପାରିବେ, ତ୍ୱକ୍ ମାଧ୍ୟମରେ ଭଗବାନଙ୍କର କ'ଣ ଭଗବାନଙ୍କର ଅନୁଭୂତି ପ୍ରାପ୍ତ ହୋଇପାରିବେ। ଏ ଯେଉଁ ଆମର ସବୁ ବିଭିନ୍ନ ପ୍ରକାର ରହିଛି କ'ଣ ଏଇଟା କୁହାଯାଏ, ଇନ୍ଦ୍ରିୟମାନେ ସବୁ ରହିଛନ୍ତି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ପାଞ୍ଚଟି କର୍ମେନ୍ଦ୍ରିୟ, ଏଇସବୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କର ଅନୁଭୂତି ପ୍ରାପ୍ତ ହୋଇପାରିବା। ଏଭଳି ଭାବେ ସବୁ କଥା ରହିଛି। ତେଣୁ ଏ 22 ନମ୍ବର ଶ୍ଳୋକରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ମାନବ ମସ୍ତିଷ୍କର ବିକାଶ କଳା ବିଜ୍ଞାନ ଦର୍ଶନ ଭୌତିକ ବିଜ୍ଞାନ ରସାୟନ ଶାସ୍ତ୍ର ମନୋବିଜ୍ଞାନ ରାଜନୀତି ଆଦି ଦିଗରେ ହୋଇଅଛି। ଏ ପ୍ରକାର ଜ୍ଞାନ ଅର୍ଜନ କଲେ ମାନବ ସମାଜ ଜୀବନର ପୂର୍ଣ୍ଣତା ପ୍ରାପ୍ତି ହୋଇପାରେ। ପରମପୁରୁଷ ଭଗବାନ ବିଷ୍ଣୁକୁ ଜାଣିପାରିଲେ ଜୀବନର ଏ ପୂର୍ଣ୍ଣତାର ଚରମ ବିକାଶ ହୁଏ। ସେଇଥିପାଇଁ ଶ୍ରୁତି ଏହି ପଥ ନିର୍ଦ୍ଦେଶ କରେ, ଯେଉଁମାନେ ବାସ୍ତବରେ ଜ୍ଞାନାନୁସରଣରେ ଅଗ୍ରଗତି କରିଛନ୍ତି ସେମାନେ ଭଗବାନ ବିଷ୍ଣୁଙ୍କର ସେବା ପ୍ରାପ୍ତି ହେବା ନିମିତ୍ତ ଅଧିକ ଆଗ୍ରହୀ ହେବା ଉଚିତ। ଭଗବତ ଗୀତାରେ ଭଗବାନ ଯେଉଁ କହିଛନ୍ତି ଯେ କ'ଣ ନା ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ପ୍ରକୃତରେ ଜ୍ଞାନୀ ସେମାନଙ୍କୁ ଅନେକ ଜନ୍ମ ବିତିଗଲା ପରେ ସେମାନେ ଜାଣନ୍ତି ସବୁକିଛିର ମୂଳ ହେଉଛନ୍ତି ବାସୁଦେବ। କିଭଳି ସବୁକିଛିର ମୂଳ ବାସୁଦେବ, ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀଟା କହୁଥିଲେ, ବାସୁଦେବ ପରା ବେଦା, ବାସୁଦେବ ପରା ମଖା, ବାସୁଦେବ ପରା ଏଇସବୁ ସବୁ ରହିଛି, ଦୁଇଟି ଶ୍ଳୋକରେ କହିଛନ୍ତି। ଭଗବାନ ସବୁଠାରେ ଜଣେ ଭଗବାନ ଦର୍ଶନ କରିପାରିବ, ଭଗବତ ଚେତନଶୀଳ ହେଲେ ସବୁ ଅବସ୍ଥାରେ ଜଣେ ଭଗବତ ଅନୁଭବ କରିପାରିବ, କିନ୍ତୁ ନାସ୍ତିକ ବ୍ୟକ୍ତି କେଉଁଠି ଭଗବାନ ଦେଖିପାରିବ ନାହିଁ। ଇଏ ହେଉଛି ବଦ୍ଧ ଜୀବ ମୁକ୍ତ ଜୀବ ଭିତରେ ତଫାତ ହେଉଛି ଏତିକି, ଆମେ ବଦ୍ଧ ଅବସ୍ଥାରେ ଅଛେ କିନ୍ତୁ ସାଧୁସଙ୍ଗ ମାଧ୍ୟମରେ ଆମେ ସେହି ସ୍ତର ପ୍ରାପ୍ତ ହେବା, ମୁକ୍ତ ଅବସ୍ଥା ପ୍ରାପ୍ତ ହେବା, ଯେଉଁଠି ଆମେ ଭଗବାନଙ୍କୁ ସବୁଠାରେ ଦର୍ଶନ କରିପାରିବା। ଇଏ ହେଉଛି ଉତ୍ତମ ଭକ୍ତି, ଇଏ କୃଷ୍ଣ ଚେତନା। କୃଷ୍ଣ ଚେତନା ସଙ୍ଘରେ ଯେଉଁମାନେ ସଦସ୍ୟ ଅଛନ୍ତି ପ୍ରଭୁପାଦ ମହାରାଜ ଚାହାନ୍ତି ସମସ୍ତେ ସେହି କୃଷ୍ଣ ଚେତନାକୁ ପ୍ରାପ୍ତ ହୁଅନ୍ତୁ, ସବୁଠାରେ ଆମେ କୃଷ୍ଣ ଚେତନା ପ୍ରାପ୍ତ ହୋଇପାରିବା। ସମସ୍ତଙ୍କ ପାଖରେ ସେ କୃଷ୍ଣ ଚେତନା ରହିଛି, ସୁପ୍ତ ଅବସ୍ଥାରେ ରହିଛି, ପ୍ରଭୁପାଦ ମହାରାଜ ଯାଇ ତାଙ୍କୁ ଜାଗ୍ରତ କରିଥିଲେ, ପାଶ୍ଚାତ୍ୟ ଜଗତ ଲୋକମାନେ କିଭଳି ଭାବରେ ଥିଲେ ତାଙ୍କ ଚେତନା, ପଶୁ ଚେତନାରେ ଥିଲେ ସେମାନେ, କିନ୍ତୁ ତାଙ୍କୁ ସେମାନେ କୃଷ୍ଣ ଚେତନଶୀଳ କରାଇଦେଲେ। ତେଣୁ କୃଷ୍ଣ ଚେତନାରେ ଯେଉଁମାନେ ଯୋଗଦାନ କରିବେ ତାଙ୍କ ପ୍ରତି ଏଇଟା ଦାୟିତ୍ୱ, କାରଣ ମହାପ୍ରଭୁ ଏଇଟା କହିଛନ୍ତି। ତମେ ସମସ୍ତେ ବିଶେଷ ଭାବରେ ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କଲ ସେମାନେ ନିଜର ଜନ୍ମକୁ ସାର୍ଥକ କରିକି ଏହି କୃଷ୍ଣ ଚେତନାଙ୍କୁ ପ୍ରଚାର କର। ତେଣୁ ଏହି କୃଷ୍ଣ ଚେତନା ସଂଘରେ ଏଇ ଭଗବାନ କଥା ଯେଉଁ ପ୍ରଚାର କରାଯାଉଛି, କୃଷ୍ଣ ଚେତନଶୀଳ କରାଯାଉଛି, ମାନବ ଜନ୍ମର କ'ଣ ସିଦ୍ଧି ଜଣେ ପ୍ରାପ୍ତ ହୋଇପାରିବ ଏ କୃଷ୍ଣ ଚେତନାକୁ ପ୍ରାପ୍ତ ହେଲେ। କୃଷ୍ଣ ଚେତନା ନାହିଁ ମାନେ ଆଉ ଯେତେ ସବୁ ଚେତନା ରହିଛି, ବହୁତ ପ୍ରକାର ଜ୍ଞାନ ରହିଛି, କିନ୍ତୁ ସବୁ ଜିରୋ, ତାର କିଛି ମୂଲ୍ୟ ନାହିଁ, ସେସବୁ ଶୂନ ସହିତ ତୁଳନା କରାଯାଇଛି। କିନ୍ତୁ କୃଷ୍ଣ ଚେତନା ହେଉଛି ଏକ, ଆଉ ଯେତେ ସବୁ ଜ୍ଞାନ ସବୁ ରହିଛି ସବୁ ଗୋଟେ ଗୋଟେ ଶୂନ, ଏକରେ ଡାହାଣ ପଟେ ଯେତେ ଶୂନ ବସିବ ତାର ଗୁଣ ଦଶ ଗୁଣ ଲେଖା ବଢ଼ି ବଢ଼ିକା ଯିବ। ଏକ ନାହିଁ ମାନେ ସେ କିଛି ମୂଲ୍ୟ ନାହିଁ। ହରାଉ ଭକ୍ତ ସକୁତ ମହତ ଗୁଣ, ଭଗବାନ ଭକ୍ତି ନାହିଁ ମାନେ ତାଙ୍କର କ'ଣ ଭଲ ଗୁଣ ରହିଛି। ତେଣୁ ଯେଉଁମାନେ କୃଷ୍ଣ ଚେତନାରେ ଯୋଗଦାନ କରିଛନ୍ତି ବହୁତ ବଡ଼ ଭାଗ୍ୟ ତାଙ୍କର। ତେଣୁ ପ୍ରଭୁପାଦ ମହାରାଜ ଚାହାନ୍ତି ସେମାନେ ନିଜ ଜୀବନକୁ ସାର୍ଥକ କରିକିରି ଏଇ ଭଗବାନ କଥାକୁ ପ୍ରଚାର କରନ୍ତୁ। ଏ ପ୍ରଚାର ସଂସ୍ଥା ଆମର ପ୍ରଚାର ସଂସ୍ଥା। ତେଣୁ ଏଇ ବ୍ୟାସଦେବ ଏ ନାରଦ ମୁନି, ବ୍ୟାସଦେବ ଜଣେ ଭଗବାନଙ୍କ ଅବତାର, ସେ ଯେ ଭାଗବତ ରଚନା କରିନଥିଲେ ତା ନୁହଁ, ଆମେ ପୂର୍ବରୁ ବର୍ଣ୍ଣନା କରାଯାଏ ପ୍ରଥମ ସ୍କନ୍ଧ ସପ୍ତମ ଆଠ ନମ୍ବର ଶ୍ଳୋକରେ ସେଇଟା କୁହାଯାଇଛି। ଅନୁକ୍ରମ୍ୟ ନାରଦ ମୁନିଙ୍କ ଉପଦେଶ ପରେ ସେ ଯେ ଭାଗବତ ଶାସ୍ତ୍ର ରଚନା କରିଥିଲେ ତାକୁ ସେ ଶୋଧନ କଲେ, ଶୋଧନ କରିକି ଏହି ଭାଗବତ ଶାସ୍ତ୍ର ପ୍ରଦାନ କରିଛନ୍ତି, ଏଡିଟେଡ୍ ଭର୍ସନ ଭାଗବତମର। ମତ୍ସ୍ୟ ପୁରାଣ ଏତେ ଜୀବ ଗୋସ୍ୱାମୀ ଆମେ ପୂର୍ବରୁ ଆଲୋଚନା କରିସାରିଛେ ସେସବୁ କଥା। ଆମର ଏଇ ଟାଇଟିଲ୍ ହେଉଛି ଭାଗବତ ପ୍ରକାଶ, ଧାରାବାହିକ ଭାବେ କଥା ଚାଲିଛନ୍ତି। ଏ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ଚେଷ୍ଟା କରୁଛେ କିଛି କିଛି ବର୍ଣ୍ଣନା କରିବା ପାଇଁ। ତେଣୁ ଆମର କଥା ଗୋଟି ବିଶ୍ରାମ ଦେବା ପୂର୍ବରୁ ଦୁଇ ମିନିଟ୍ ନାମ କୀର୍ତ୍ତନ କରିକି କଥା କୀର୍ତ୍ତନ।